ॐ नमः भगवते वासुदेवाय।
ॐ नमः भगवते वासुदेवाय।
श्रीमद्भागवतम दशम स्कंद चौतीसवां अध्याय। नंद आदि ब्रजवासी मैने अंबिका बनरु विद्याधरंकर उद्धार बा सुदर्शनंकर उद्धार को दर्शन करी कृष्णंकर विपुल ऐश्वर्य बा विपुल वैभव जहाँ दर्शन कराइले कीर्ति तो मुखर होता कीर्तन गुड़ कर फेर सरलचित्त जेहेतु से सरलचित्त थे सरलता सहित हृदय निर्मलता जिन सरल अर्थ हृदय निर्मल जो भावना कृष्ण चेतना जो भगवान को भजन करुचे भगवान को सेवा करुचे ये सेवाटा सेवा ज्ञान होनी भजनटा भजन ज्ञान होनी ये जो ये न होवार कारण हूँ हृदयटा आम सरल निर्मल सरल जोटा से निर्मलता सरलता जहाँ हृदय ना निर्मलता केमती आस जमी गोटे जगह क्लीन अच्छी परिष्कार अच्छे जो जिन पकड़ा कौन हम से परिपुष्ट हम परिस्पुष्ट हम स्पष्ट देखा स्पष्ट जगह स्वच्छ अच्छी ना जो अपरिष्कार जगह तुम्हें सीट के अपरिष्कार जिस पकड़े भी तर जना जना ही पड़े जो छोट बालक मैंने कहीं शिखी पारे छोट पा मैंने शिखी पारे कौन जेको जिनस विद्या देख भक्ति देख जहाँ तक शिखे भाषा टा गोटे देख सब जिन शिखी पारे बयस बढ़ीगले जो शिक्षा शिखा होता सरल शिक्षा नुहे कम्प्लिकेसी शिक्षा आम एजा भी कम्प्लिकेसी एज रजगुण बयस बड़े रजगुण पाठा पढ़ुचे से रजगुण रजगुण टक्कर लगे से किसी ग्रहण कर जोटा बाल्य अवस्था शिक्षा था जमी जड़े पढ़ी बढ़ीगला कोड़े वर्ष बयस इंग्लीश शिखुचे आ जे छोट पाटे से इंग्लीश शिखी कथा के सामान हेनी कभी सामान हेनी जो छोट पा संस्कृत बाड़क बड़े पढ़ी संस्कृत उच्चारण करें संस्कृत बुढ़ा बयस आम जो पढ़ल चालीस वर्ष पचीस वर्ष प्राय संस्कृत गोटे श्लोक पढ़ु कभी सामान हेनी कभी सामान हेनी तार कारण अच्छी कारण जो छोट बाड़क बेले हृदय सरल था सरलता मान अच्छे निर्मलता से ग्रहण कर शक्ति प्रचुर था सब जिन ग्रहण कर हृदय भितर रखे से लिखिले ना बाल्य काल धर्म धन मुझी बाल्य काल कुमाराचारित प्राज्ञम ये कहीं सब रखा हृदय से समय एत निर्मल थाए सरल थाए से समय भावनाटा जा कहते इंद्रिय मान विषय भावना रही गोटे आम प्रलेप दे पार और कोटिंग दे पार कारण कृष्ण चेतनाटा कृष्ण भावनाटा बाड़क बेड़ करते इंद्रिय मान जो विषय भोग बासनाटा रही कृष्ण चेतना द्वारा बा कृष्ण भावना द्वारा आते प्रभावित विषय बासना प्रभावित हेनी इंद्रिय मान को उत्तेजित से कर बाल्य काल कहले कह सरल चित्त जो मानकर ब्रजवासी मैंने सरल सांगे कहते हैं महापुरुष कृष्ण यदि भगवान हो पारे आम शुणिलु वरुण पाखु नंद वरुण पाखु शुणी आस कह आम एवं निजे शुणिलु क्या पाखु विद्याधर पाखु यदि कृष्ण भगवान होते आम भी महापुरुष तेरे आम मानक बड़ भाग्य एर अंतर गर्व आस ना दैन्य आस ना गोटे बाड़क स्कूल जमी आम मान आम सब मन रही आम सब रेजल्ट बाहर फर्स्ट क्लास है कि सेकंड क्लास है कि तुम एत मार्क रखी गर्व आसे ना से गोटे आनंद आसे सरलता सहित ये बहुत बड़े जीवन टाइम भक्ति जीवन टाइम गोटे एमती का जीवन तार प्रिंसिपल से खाली मो मुंड को ढुकुच से कहीं कहे सरलता ही मुझे वैष्णवता आ गुरुदेव सब बड़े ही सब लेक्चर कर सीम्पल आज सीम्पल आज लाइक ये चाय छोट पिला सरल हम ये सत कथा ना तुम किसी कम हो पार ना तुम जिते बड़ लेरनेंट हो जिते बड़ा स्कॉलर विज्ञ लोक हो घूरी फेरिकी तुम हृदय भितर से अनर्थटा जीवन कि कृष्ण पाखे आम प्रार्थना पहुँच पारे कि स्पिरिचुआल रिलीजमेंट जो जाए आध्यात्मिक जो आनंद प्राप्त हो पार बर्तन से देख गए ମାନେ ମୋର ଗୋଟେ ଛୋଟ ପିଲାର ଏ ଯେତେବେଳେ ପାଠ ପଢ଼ୁଥିଲି ଏଇ ଦଶମ ଅଷ୍ଟମ ନବମ ଦଶମ ଆମେ ତ ହଁ ଷଷ୍ଠରୁ ପଳେଇଛୁ ଆଉ ଷଷ୍ଠ ସପ୍ତମ ଅଷ୍ଟମ ନବମ ଦଶମ ସେ ଗାଁର ନାମ ଥିଲା ମୁକୁନ୍ଦପୁର ଗାଁର ନାଁଟା ମୁକୁନ୍ଦପୁର ଏମିତି ସବୁ ପୁରୁଣା ଗାଁ ସବୁ ଥିଲା ସେଟା ପଢ଼ୁ ଆମେ ହଷ୍ଟେଲରେ ରହୁ ସେ ହଷ୍ଟେଲ ରହିଲେ ସବୁ ସ୍କୁଲର ଡେଭଲପମେଣ୍ଟ କରିବା ପାଇଁ ମୋର ମନରେ ଅଛି ମାନେ ଏଇ କଥା ପ୍ରାଉଡ୍ କ'ଣ ଗୋଟେ ରେଜଲ୍ଟ ପାଇଲେ ଗୋଟେ ଗର୍ବ ଆସେ ଆଉ ଗୋଟେ ଆନନ୍ଦ ଆସେ ବର୍ତ୍ତମାନ ଯୋଉ ସଭ୍ୟତା ଆସି ଏଥିରେ କେହି ଗୋଟେ କିଛି ସଫଳତା ପାଇଲେ ତାର ଗର୍ବ ଆସିବ ଆନନ୍ଦ ନାହିଁ ତାର ଆନନ୍ଦ କିଛି ନାହିଁ ସେ ଆନନ୍ଦଟା କ'ଣ ଗର୍ବ ମିଶ୍ରିତ ଅହଙ୍କାର ମୁଁ ଦେଖ ଏମିତି ଗୋଟେ ଟପର ଆନନ୍ଦ ତାର ନାହିଁ ସେ ସବୁ ସ୍କୁଲରେ ଡେଭଲପମେଣ୍ଟ ପାଇଁ ଲଟେରୀ ସବୁ କରାଯାଏ ଛୋଟ ସବୁ ଲଟେରୀ ସ୍କୁଲ ସ୍କୁଲ ଲଟେରୀ କାଟନ୍ତି ପିଲାମାନେ କାଟନ୍ତି ବା ମାନେ ସବୁ ଲଟେରୀ କ'ଣଟା କୁହନ୍ତି ତାର ଯୋଉ ଟୁକନ ଗୁଡ଼ାକ ସବୁ ଛପା ହବ ବିଦ୍ୟାଳୟର ଉନ୍ନତି ନିମିତ୍ତ ଏଇଟା ଏମିତି ଗୋଟେ ଲଟେରୀ କଟାଯାଉଛି ଫାର୍ଷ୍ଟ ପୁରସ୍କାର ଏତିକି ସେକେଣ୍ଡ ପୁରସ୍କାର ଏତିକି ଥାର୍ଡ ପୁରସ୍କାର ଏତିକି ଏମିତି କରି ଛୁଆଙ୍କୁ ସୁବିଧା ହବ ସାର୍ମାନେ ନେବେ ସବୁ ଗାଁର କଲେକ୍ସନ୍ ପଠା ହବ କାହିଁକି ପଇସା ଆସିବ ମୋର ମନ ଯେ ଫାର୍ଷ୍ଟ ପୁରସ୍କାର ଥିଲା ସେ ଯୋଉ ଏଫ୍ଆର୍ଏକ୍ସ ଗୋଟେ ଥିଲା ନା କ'ଣ ଲାଇଟ୍ ଏ ଯୋଉ ପେଟ୍ରୋମାକ୍ସ ଲାଇଟ୍ ପମ୍ପ ଦେଲା ତା ଦେହରେ ଡିସ୍କ୍ରିପ୍ସନ୍ କରି ପମ୍ପ ଦେଇଦେବ ସେ ଜଳିବ ସେଟା ଫାର୍ଷ୍ଟ ପୁରସ୍କାର ଥିଲା ଆମକୁ ସବୁ ଖେଳୁଛୁ ଆଣିତ ରହୁଥିଲୁ ହଷ୍ଟେଲରେ ଆଉ ଟିଚର ଯେଉଁମାନେ ଆମ ରିଲେଟିଭ୍ ଥିଲେ ଟିଚର ତାଙ୍କ ଅଣ୍ଡର ଆମେ ରହୁଥିଲୁ ସେ କ'ଣ କରିବେ ନା ଆମ ମାସିକିଆ ଫିକ୍ସ ଆମେ ସବୁ ଡିସିପ୍ଲିନ୍ ଆମର ପୁରା ମାଷ୍ଟରଙ୍କ ତ ରହିଥିଲୁ ଆଉ ଏସବୁ ହାପଜାଇଟ୍ ଲାଇଫ୍ ଆମେ ଶିଖିନୁ ଟାଇମ୍ ସାର ପ୍ରସାଦ ପାଇବୁ ଟାଇମ୍ ସାର ଖାଇ ଆମେ ଯେଉଁ ଜିନିଷଟା ସମୟଟା ସେତିକି ହବ ଏପଟ ସେପଟ ହେଇପାରିବେନି ଆମ ଲାଇଫ୍ରେ ସେଟା ହେଲେ ଆମକୁ ବିରକ୍ତି ଲାଗିବ କରିବା ହବ ନାହିଁ ସମୟ ସମୟ ଅନୁବର୍ତ୍ତିତା ମୋତେ ଯିବାକୁ ପଡ଼ିବ ମାନେ ଯିବାକୁ ପଡ଼ିବ ଏଇ ଟାଇମ୍ରେ ମୋତେ ପହଞ୍ଚିବାକୁ ପଡ଼ିବ ମାନେ ପହଞ୍ଚିବାକୁ ପଡ଼ିବ ଆଜି କରିବି ମାନେ ଆଜି କରିବି ଆମ ଟିଚର ସବୁ ଶିଖେଇଛନ୍ତି ଆମକୁ ଏମିତି କୁହାହେଲା ମାନେ ତୁ କରିବୁ କରିବି ହେଟା ହବ ଆଜି ସମୟ ହବ କାଲି ସମୟ ନାହିଁ ନାହିଁ ପ୍ରତି ଜିନିଷ ପର୍ଟିକୁଲାର ଟାଇମ୍ରେ ବେଲ ବାଜିବାମାନେ ତୁମକୁ ନଅଟା ବେଳେ ଆମେ ଯାଇକି ହଷ୍ଟେଲରେ ସାର୍ଙ୍କ ସାର୍ ବସି ଖାଇ ସାର୍ଙ୍କ ସାର୍ ବସି ଖାଇବାକୁ ପଡ଼ିବ ତୁମେ କହିବିନି ମୁଁ ପଛରେ ମୁଁ ଯିବି ମୋତେ ବାଥରୁମ୍ ନାହିଁ ନାହିଁ କାହିଁକି ଆସିଲନି ସାଙ୍ଗେ ସାଙ୍ଗେ ଏସବୁ ସମୟ ତ ବର୍ତ୍ତମାନ ଗୋଟେ ଅଲଗା ଜୀବନ ଆଉ ସେସବୁ ଆମକୁ ଖାଇବାକୁ ଦିଆଯାଏ କ'ଣ ଖେଳ ଛୁଟିରେ କାରଣ ହଷ୍ଟେଲରେ ଦୁଇ ଟାଇମ୍ ଖିଆଯିବ ନା ଆଉ ତିନି ଟାଇମ୍ ନାହିଁ ସେତେବେଳେ ଦୁଇ ଟାଇମ୍ ଖିଆଯିବ ସକାଳେ ସନ୍ଧ୍ୟାରେ ଆଉ ଆଉ ନାହିଁ ରାତିରେ ଆଗେ ଜାଣେ ଆଉ ଚାରିଟା ବେଳେ ମୁଢ଼ି ଫୁଡ଼ି ତୁମେ ଯାହା ରଖିଥିବ ଖାଇବ ଆଉ ବାରଟା ଗୋଟେ ଗୋଟେ ବେଳ ପାଇଁ ସେତେବେଳେ 50 ପଇସା ଟଙ୍କାଟେ ଦିଆହବ ସେଥିରେ ସେ ଯେଉଁ ଗୁଲୁଗୁଲା ବରା ସେ ଦୋକାନ ଗୋଟେ ଥିଲେ ସେଠୁ ଯାଇକି କିଣିକି ଆଣି ଆମେ ଖାଉ ମୋର ଇଚ୍ଛା ହେଲା ଆରେ ଏତେ ଲଟେରୀ ଉଠୁଛି ଖାଇବିନି ପଇସା ରଖିଦେବା ରଖିବା ଗୋଟେ ଲଟେରୀ କାଟିବା କାଲି ଗୋଟେ ବାଜିବ ତେଣୁ ମୁଁ ସେ ପଇସାକୁ ରଖିଥିଲି ମୁଁ ଏ କଥାରେ କହୁଛି ଯେତେବେଳେ ବାଳକ ଥିଲା ଆମେ ଗୋଟେ କେଉଁ ଜିନିଷ ସଫଳତା ମିଳୁଥିଲା ସେଥିରେ ଆନନ୍ଦ ଆସୁଥିଲା କାହିଁ ସଫଳତା ହୃଦୟ ଥିଲା ଯେତେବେଳେ ତୁମର ବୟସ ବଢ଼ିଯିବ ତୁମର କପଟତା ଆସିଯିବ ସେତେବେଳେ ତୁମେ ଯାହା ପ୍ରାପ୍ତ ସେଥିରେ ଗର୍ବ କରିବ ଅନ୍ୟମାନଙ୍କୁ ଘୃଣା ଦୃଷ୍ଟିରେ ଦେଖିବ ସାଙ୍ଗମାନଙ୍କୁ ଦେଖିଲେ ମୋତେ ଦେଖିଛି ମୋର ଯେତେ ପିଲା ସାଙ୍ଗ ଥିଲେ ସବୁ ଗରିବ ମୁଁ ତାଙ୍କୁ ହିଁ ଭଲ ପାଏ ମୁଁ ପ୍ରାଉଡ଼ ନେଚର ଲୋକ ମୋତେ ଭଲ ପାଏନି ମୁଁ ହଷ୍ଟେଲ ଲାଇଫ୍ରେ ଗାଁରେ ମୁଁ ଯେତେବେଳେ ବି ଆସେ ଘରେ ବିରକ୍ତ ହୁଅନ୍ତା ମୂର୍ଖ ଉଡାଙ୍କ ସାଙ୍ଗେ କ'ଣ ମିଶ ବଡ଼ ଲୋକ କହେ ମୂର୍ଖ ଉଡାଙ୍କ କ'ଣ ସାଙ୍ଗେ ସେ ମୂଲିଆ ମୁଣ୍ଡ ତାଙ୍କର ମୂଲିଆ ମୁଣ୍ଡ ସେ ଛୁଆ ଉଡାଙ୍କ ସାଙ୍ଗେ କ'ଣ ମିଶ ଆରେ ମୋତେ ସାଙ୍ଗେ ସଫଳତା ଅଛି ଯୋଉଟା ପପ୍ଡ ନେଚର ସେମାନଙ୍କର କ'ଣ ଲାଭ ସେମାନେ ସାର ମିଶି ଆମେ ତାଙ୍କ କତିରୁ କିଛି ଶିଖିବାର ନାହିଁ ସରଳ ପିଲାଙ୍କର ସ୍ନେହ ଅଛି ଆମେ ମନୁଷ୍ୟ ନା ଉଚ୍ଚ ଦର୍ଶନରୁ ଆମର କ'ଣ ମିଳିବ ଆଗେ ମନୁଷ୍ୟତାକୁ ଆମେ ଦେଖିବୁ ବ୍ରାହ୍ମଣତାରୁ କ'ଣ ଦେଖିବୁ କ୍ଷେତ୍ରରୁ କ'ଣ ଦେଖିବୁ ଭକ୍ତତା ଜଣେ ଭକ୍ତ ଆରେ ଭକ୍ତରେ ଆଗେ ମନୁଷ୍ୟ ମୁଣ୍ଡକୁ ଆମେ ଦେଖିବୁ ନା ତାର ନ୍ୟାଚୁରାଲ ହ୍ୟୁମାନ କ୍ୱାଲିଟି ନାହିଁ ସେଠି ବୁଢ଼ିର ଆମର କ'ଣ ହେଲା ଆମେ ତା ସାଙ୍ଗେ କେମିତି ଆସୋସିଏଟ୍ କରିବୁ ନ୍ୟାଚୁରାଲ ଆଟାଚମେଣ୍ଟ ଆସିବନି କେବେ ସେ କିଏ ବି ହଉ କାହାକୁ କାହାର ଆଶ୍ରିତ ହଉ କେଉଁ ସମ୍ପ୍ରଦାୟର ହଉ ମାନବୀୟ ଗୁଣ ଗୁଡ଼ା ଦେଖିବା ଦରକାର ଅଛି ନା ଧନ ଧନ ଧନୀ ଗରିବରୁ କ'ଣ ଅଛି ଆଉ ସବୁ ଗରିବ ପିଲା ମିଶେ ସେ ତୁ ପିଲାମାନଙ୍କୁ ଶିଖେଇଦେଲେ କହିଲା ତୁ ଲଟେରୀ ଗୋଟେ କାଟିନୁ ମୁଁ ସେଠି ଖାଇବା ପିଇବା ବନ୍ଦ କରିକି ଲଟେରୀ ଗୋଟେ କାଟ ଲଟେରୀ କାଟିଲା ବେଳକୁ ସେଇଟା ବାଜିଲା ସେ ଲଟେରୀ ଯେତେବେଳେ ଉଠୁଛି ପୁରା ସନ୍ଧ୍ୟାବେଳେ ସବୁ ଲୋକ ଆସିବେ ସ୍କୁଲ ଲଟେରୀ ନା ସେଇଟା ସବୁ କ'ଣ ହବ ଆଖି ଗୋଟେ ଛୁଆମାନଙ୍କର ଆଖି ବନ୍ଧା ହବ ବନ୍ଧା ହେବ ସେ ନାଁ ନାଁ ଗୁଡ଼ା ପକା ହବ ଉଠାନ୍ତି ନା କାଗଜରେ ଲେଖାଇ ଉଠା ହେବ, ଆଉ ସେଠି ପୁଣି ସଭାପତି ବସିଥିବେ, ହେଡ଼ମାଷ୍ଟର ବସିଥିବ, ଗାଁର ଯେଉଁ ସ୍କୁଲର କମିଟି ବସିଥିବ। ତେଣୁ ଆମର ଆମେ ତ ସେଇଠି ରହୁ, ଆମେ ସେ ସ୍କୁଲ ପିଣ୍ଡାରେ ମୋର ମଲ୍ଲଜ କରବୀର ଗଛ ଥାଏ, ସେଇଠି ସେ ବାଉଣ୍ଡରୀ ଆମେ ବସୁ, ବସିଲୁ ସେଠୁ ଦେଖିଲ ମୋର ନାଁ ଉଠିଲା, ସେ ଯେଉଁ ପେଟ୍ରୋମାକ୍ସ ଏଫାରେକ୍ସ ପେଟ୍ରୋମାକ୍ସ ଥାଏ, ମୋର ମଲ୍ଲ ଅଛି। ମୁଁ ସେ ଖୁଣ୍ଟଟାକୁ ଧରିକି ମାନେ ଏତେ ମନରେ ଆନନ୍ଦ ହେଲା, ସେ ଖୁଣ୍ଟଟାକୁ ଧରି ସେଠି ବସିଲା, ମୁଣ୍ଡ ଘୁରେଇ ଦେଲା, ଏଟା ଆନନ୍ଦ। ବର୍ତ୍ତମାନ ତୁମେ କି ରେଜଲ୍ଟ ହେଲା ମୁଣ୍ଡ ଘୁରେଇ ଦେବ କି? ଗର୍ବ ସାଙ୍ଗେ ସାଙ୍ଗେ ଚାଲିଆସି ଟେଲିଫୋନ ଲଗେଇ କହିଦେ, ଦେଖ ମୋର ଫାର୍ଷ୍ଟ କ୍ଲାସ ହେଇଗଲା, ମୁଁ ଏମିତି କରିଦେଲି, ତା କରିଦେଲି, ଇଏ କରିଦେଲି। କାରଣ ଏଇ କଥାରେ ଉଦାହରଣଟା ମୋର ମନରେ ସବୁବେଳେ ମୋର ମନରେ ପଡ଼େ, ସରଳତାବେଳେ ସରଳତା ସମୟରେ ତୁମେ ଯାହା ପ୍ରାପ୍ତ ହବ ସେଟା ଗୋଟେ ଆନନ୍ଦ ଦିଏ। ଜଟିଳତା ଅନ୍ତରେ ଯଦି ତୁମର ଜଟିଳତା ରହିଲା, କୁଟିଳତା ରହିଲା, ତୁମେ ଯାହା ପ୍ରାପ୍ତ ହବ ଜୀବନରେ ସେଟା କିଛି ସୁଖ ହବନି, କି ସେଟା ପ୍ରାପ୍ୟ ବସ୍ତୁ ବୋଲି ତୁମର ଜ୍ଞାନ ହବନି। ସେଥିପାଇଁ ମୋତେ ଚିନ୍ତା ଲାଗିବ ସେଟା, ଯେ ଏତେ ଜଣେ 2 ଘଣ୍ଟା ଭଗବାନଙ୍କର ନାମ କରୁଛି, କମ୍ ବଡ଼ ଜିନିଷ ନୁହେଁ 2 ଘଣ୍ଟା। ଆରେ ଭାଇ ମନ କୁଆଡ଼େ ବି ଯାଉ, 2 ଘଣ୍ଟା ହରେ କୃଷ୍ଣ ଯେଉଁ ଶବ୍ଦକୁ ଏ ଜଗତର ଯାକ ସବୁକିଛି ନଷ୍ଟ କରିଦେଇପାରିବେ। ଭାଗବତ ଯାହା କହୁଛନ୍ତି ଅଜ୍ଞାତ ଅଥବା ଜ୍ଞାତ ଉତ୍ତମ ଶ୍ଲୋକ ନାମ ଯତ୍ ସଂକୀର୍ତ୍ତନ ଅଘପୁଂସ ଅଘପୁଂସ ଦହେତ ଏଧୋ ଯଥା ନଲ ନା, ଜାଣିକି ହଉ ଅଜାଣିକି ହଉ କି ନାମ ଗଲେ ତାର ପାଠ ପଢ଼ୁଛି। ଏ ହରିନାମ ଏତେ ମହିମା, ହରେ କୃଷ୍ଣ 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 ହରେ ହରେ, କିନ୍ତୁ ଆମେ ନାମ 30 ବର୍ଷ 40 ବର୍ଷ 20 ବର୍ଷ 50 ବର୍ଷ 2 ଘଣ୍ଟା ନାମ ପ୍ରତିଦିନ ସୋଳମାଳା ଜପ କରୁଛେ, କିନ୍ତୁ ଆମ ଅନ୍ତରରେ ଗୋଟେ ଲାଗୁନାହିଁ ଯେ ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ଭଗବାନଙ୍କର ନାମ କରୁଛି, ପ୍ରଭାବଟା କାହିଁକି ଆସୁନି? ପ୍ରତି ପଦମ ପୂର୍ଣ୍ଣାମୃତ ଆସ୍ୱାଦନ, ମହାପ୍ରଭୁ କହିଲେ ପ୍ରତି ପଦରେ ପୂର୍ଣ୍ଣ ଅମୃତର ଆସ୍ୱାଦନ ହବ, ଆମକୁ କାହିଁ ଭଲ ଲାଗୁନି? ଏଇ ଗୋଟେ ଯଦି ତାର ଫ୍ୟାକ୍ଟ ଧରାଯିବ, ଏତେ ଆସିଗଲା ହୃଦୟରେ ଜଟିଳତା ରହିଛି, କୁଟିଳତା ରହିଲେ ତୁମେ ଅପରାଧ କରିବ, ତୁମ ମନଟା ଏ ଗାଁ ଗହଳିରେ କୁହନ୍ତି ତା ମନଟା ତ ଠିକ ନାହିଁ, ଆଉ ଯା ମନ ଠିକ ନାହିଁ ତାର କ'ଣ, ତାର ଭଜନ କ'ଣ? ଏ ସଭ୍ୟତାରେ କୁଟିଳ ସଭ୍ୟତା ହେଇଗଲା ଆଉ, ସେଦିନ କାହାକୁ ବିଶ୍ୱାସ କରିବନି। ଆଗରୁ ଲୋକମାନେ ତାଙ୍କର ବାକ୍ୟର ଏତେ ମର୍ଯ୍ୟାଦା ଥିଲା, ଏତେ ସେମାନଙ୍କର ମାନବିକତା ଥିଲା, କେବେ ବି ନାହିଁ ସେଟା କେବେ ବି ଏପଟ ସେପଟ ହେଇପାରିବେନି। 2 କଥା ସେମାନେ କେବେ କୁହନ୍ତିନି, ଯାହା କହିବେ ଗୋଟେ କଥା କହିବେ। ବହୁତ ଆଜିକାଲି ତୁମେ କାହାକୁ ବିଶ୍ୱାସ କରିପାରିବେନି, କାରଣ କୁଟିଳ ନା ସମସ୍ତେ, କୁଟିଳତା ମାନେ କ'ଣ? ଅନ୍ତର ଆଉ ବାହାର 2 ଅଭିନୟ। ସରଳତା କ'ଣ? ଗୋଟିଏ, ଆଉ ତୁମେ ତ 2 ହେଇଗଲ, ଆଉ ତୁମେ କୃଷ୍ଣ କେମିତି ପାଇବ? ତୁମେ 2 ହେଇଗଲେ ତୁମ ଭିତର ଭାବଟା ଗୋଟେ ଅଲଗା, ବାହାର ଭାବଟା ଅଲଗା। ଆଉ ତୁମ ଭଜନଟା 2 ହେଇଗଲା, ଗୋଟେ ପ୍ରକାର କୋଉଠୁ ହେଲା? ଗୋଟେ ଗୋଟେ ରାସ୍ତା ପାଟା, ତୁମେ ଗୋଟେ ପଥକୁ ଆସ, ଗୋଟେ ରାସ୍ତାରେ ଯାଅ, ଭଗବାନ ପାଇ 2 ହେଉଛି ଆଉ 2 ହେଲେ ହବନି ଆଉ। 2 କଥା ପ୍ରଭୁ ପ୍ରଣାମ କହିଦେବେ, ତାକୁ ଦେଖିଲାକୁ କ୍ରିଟିସାଇଜ୍ କରିବି, ଦିଶ ତୁମେ ଜଣେ ଭଲ ପାଉନ, ପ୍ରଣାମ କର, ଦୂରକୁ ଆସ, ତାଙ୍କ ସାଙ୍ଗରେ ତୁମେ ମିଶିବ, ତାଙ୍କୁ ଏତେ ଗ୍ଲୋରିଫିକେସନ୍ କରିବ, ତାର ପଛରେ ଆସି ତା ବିଷୟରେ ସମାଲୋଚନା କରିବ, ଏଇଟା କ'ଣ? ତୁମେ କି ଭକ୍ତ? ତୁମେ କି ଭକ୍ତ? କେଉଁ ଭଗବାନଙ୍କୁ ପାଇବ? ତୁମର ମାନବିକତା ହିଁ ନାହିଁ। ଦେଖ ବାହାର ଲୋକମାନେ ସେମାନେ ଆମେ ସେମିତି ମୁଣ୍ଡ ପୁରୁଛନ୍ତି, ଏତେ ଲୋକ ଏଠି ଆମେ ଖାଇଲେ କି ମଲେ କି କରୋନା ହେଲା କି କ'ଣ ହେଲା, ତୁମ ଠାକୁର ପୂଜା କେମିତି ଚାଲିଛି, କେଉଁଠି ପୋଷିକି ତାଙ୍କ ରାସ୍ତାରେ ସେ ରହିଛନ୍ତି, ଭଲ, ସେମାନେ ଆମକୁ ଡିଷ୍ଟର୍ବ କିଛି କରୁନାହାନ୍ତି। ତୁମେ ଜଣଙ୍କୁ ସେମାନେ ମିଶିବ, ତାକୁ ବୈଷ୍ଣବ ବୋଲି କହିବ, ପ୍ରଭୁ କେମିତି ଅଛନ୍ତି କ'ଣ ଅଛନ୍ତି କହିବ, ୟା କଥା ନାହିଁ, ତା କଥା କହିଦେ, ତା କଥା ୟା କଥା କହିଦେ, ତାଙ୍କ ସାଙ୍ଗେ ମିଶିଯିବ ବନ୍ଧୁ, ଗୋଟେ ଓଡ଼ିଆର ନା, ଏ ଘରେ ମାଉସୀ ସେ ଘରେ ପିଉଛି, ଏଗୁଡ଼ା କି ଆଟିଚ୍ୟୁଡ୍? ଏଇଟା ବୈଷ୍ଣବ ନା, ଏଇଟା ବୈଷ୍ଣବତା ନୁହେଁ, ଏଥିରେ ତୁମର ବହୁତ କ୍ଷତି ହେଇଯିବ, ଯୋଉ କ୍ଷତିଟା କି ମାନେ ଯାଉଛନ୍ତି ଅପୂରଣୀୟ କ୍ଷତି, ଏଇଟା ଆବଶ୍ୟକ। ଭଗବାନ ବହୁତ ରୁଷ୍ଟ ହେଇଯାନ, କାହିଁକି ଆମେ 2 ହେଇଗଲେ ଆଉ ବର୍ତ୍ତମାନ କ'ଣ ଗୋଟେ ଅଛେ? ବର୍ତ୍ତମାନ ମଣିଷ ଗୋଟେ ନାହିଁ, ମୋତେ ବସିକି ମୋତେ ଲାଗୁଛି ସେ ବର୍ତ୍ତମାନ କାହାକୁ ଗୋଟେ ବୋଲି ବିଶ୍ୱାସ କରିବ, ସବୁ 2 କି ତା ଗୋଟେ ଦେଖାହଉଛି, ଏମିତି ଆଉ ଗୋଟେ ବେଳେ କେତେବେଳେ ରୋଲ୍ କରିବେ ତା ବାଟରେ ତୁମେ ପାଇବନି, କି ଦୁର୍ଯ୍ୟୋଧନ ଭଲ, ଦୁର୍ଯ୍ୟୋଧନରେ ଗୋଟେ ନା ଆଉ, ତାର ନାଁଟାରେ ଥିଲା ମାନେ ଦୁର୍ଯ୍ୟୋଧନ, ଆଉ ପାଣ୍ଡବ ଗୋଟେ, ଦୁର୍ଯ୍ୟୋଧନ ଗୋଟେ, ଦୁର୍ଯ୍ୟୋଧନ ଗୋଟେ ଯାହା କହିବେ ସିଧା ସିଧା କଥା କହିବ, ଆଉ ତାର ସିଧା ସିଧା ତାଙ୍କ ଆଣିଦେବେ ଏଇଟା କପଟଟା, ଆଉ ଏ ଦ୍ରୌପଦୀ ବସ୍ତ୍ରଧାରଣ କର, ଇଏ କର, ତା ସିଧା ସିଧା ଭାଇ ପାପିଟା, ସେ ଗୋଟେ ଶ୍ଳୋକ ଥିଲା, ପାପିଟାକୁ ଲୋକ ପାପ କରୁଛି ବୋଲି ଲୋକ ଜାଣିଦେବେ, ହେ ପାପିଟା ଯାଉଛି, ଚୋରଟା ଯାଉଛି, ଚୋରଟାକୁ ଲୋକ ଦିନରେ ଚିହ୍ନିବେ, ଚୋରଟାକୁ ଦିନରେ ଚିହ୍ନିବେ, ରାତିରେ କ'ଣ ଚିହ୍ନିପାରିବେ ଚୋର କିଏ ସାଧୁ କିଏ? ରାତିରେ ତ ରାତି, ଆଉ ସେ କ'ଣ, ସେ ଯାଉଛି ଭଲ ଲୋକଟା ଯାଉଛି, ଚୋରଟା ଜାଣିବେ, ଦିନରେ ଜାଣିଦେବେ ସେ ଚୋରି କରି, ଚୋରଟା ଯାଉଛି ରେ, ଚୋରକୁ ଚିହ୍ନି ହୁଏ, ସାଧୁ ଯଦି ଚୋର ହେଲା ତାକୁ ଚିହ୍ନି ପାରିବେନି। ଚୋରଠାରୁ ସାଧୁ ବୃତ୍ତିରେ ଚୋରି କାମ କରିବାଟା ଏଇଟା ଆହୁରି କ୍ଷତି। ସେଥିପାଇଁ ବିଭୀଷଣ କହିଲେ ରାବଣଙ୍କୁ, କହିଲେ ଭାଇ ମୋର ଯାହା ବିଶ୍ୱାସ, ମୁଁ ସେ କଥାଟା ଶୁଣିଥିଲି, ମୋତେ ଏତେ ହାର୍ଟ ଟଚ୍ ହୁଏ। ଆରେ ଭୀଷଣ ସରଳ ଆଉ, କହିଲେ ଭାଇ ତତେ ରାମ କେବେ ବି ମାରିନଥାନ୍ତେ। ରାମ କାହିଁକି, ମୁଁ ଦେଖୁଛି ଯେ ମାଙ୍କଡ଼ ସାଙ୍ଗରେ ବନ୍ଧୁ କରୁଛନ୍ତି, ଯେ ସୁଗ୍ରୀବକୁ ବନ୍ଧୁ କରିଛନ୍ତି, କ'ଣ ରୁକ୍ଷରାଜ କ'ଣ ତା ନା ଭୁଲ, ଜାମ୍ବୁବାନ ସାଙ୍ଗରେ ବନ୍ଧୁ କରିଛନ୍ତି, ସିଏ କ'ଣ କେବେ ହେଲେ ତୁମେ ଗୋଟେ ରାଜା ତୁମକୁ ମାରିବେ? ରାଜା ଦୋଷ ଲାଗିବନି, ରାଜବୋଧ କେମିତି ସେ କରି, ଆଉ ସେ ଦୟାଳୁ, ରାମ ଦୟାଳୁ, ସେ କେବେ ମାରିବନି। କିନ୍ତୁ ତୁମକୁ ଭାଇ ମାରିବେ, ଏଥିପାଇଁ ତୁମେ ଛାଡ଼ିବେନି, ତୁମେ ଗୋଟେ ଭୁଲ କାମ କଲ, କାରଣ ତୁମେ ରାକ୍ଷସ। ଯଦି ସୀତାଙ୍କ ଅପହରଣ ବେଳେ ରାକ୍ଷସ ବେଶରେ ଯାଇଥାନ୍ତ ତାହେଲେ ରାମ କିଛି କରିଥାନ୍ତେ, ଆଉ ସୀତା ମା ବି ତୁମକୁ କରୁଣା କରିଦେଇଥାନ୍ତେ, ଛାଡ଼ିଦେଇଥାନ୍ତେ। ଭକ୍ତ ସମାଜରେ ବହୁ ଶିକ୍ଷା, ଗୋଟେ ଗୋଟେ କଥା, ସେ ଗୋଟିଏ କଥା ମୋ ମୁଣ୍ଡରେ ବର୍ତ୍ତମାନ ସୁଦ୍ଧା ବି ଚିନ୍ତା କରେ, ସତ କଥା। ଜୀବନରେ ଭକ୍ତି ନ ହଉ କିଛି ଅସୁବିଧା ନାହିଁ, ଜନ୍ମ ନେଲା ଆର ବର୍ଷ ଆର ଜନ୍ମ ଭଗବାନ ପାଇବେ, କିନ୍ତୁ ହୃଦୟରେ କପଟତା କେବେ ସ୍ଥାନ ଦେବେନି। ଏ କପଟତା ହୃଦୟରେ ଆସିଲା ମାତ୍ରେ ତୁମର ସର୍ବନାଶ ହେଇଗଲା, ସର୍ବନାଶ ହେଇଗଲା। ସେ କହିଦେଲେ, କହିଲେ ଭାଇ ଯଦି ତୁମେ ଅସୁର ବେଶରେ ଯାଇଥାନ୍ତ ତାହେଲେ ସୀତା ମାଙ୍କ କରୋନା ପାଇଥାନ୍ତ, ସୀତା ଜାଣିଥାନ୍ତେ ରାକ୍ଷସ ରାକ୍ଷସଟା ଉଠେଇ ନେଇଯାଇଛି, କିନ୍ତୁ ତୁମେ ଗଲ କେଉଁ ସାଧୁ ବେଶରେ, ସେଥିପାଇଁ ରାମ କେବେ କ୍ଷମା କରିବେନି, ତୁମେ କପଟତା ଆଚରଣ କଲ ଆଉ। ଆରେ ଆମେ ତ ରାକ୍ଷସ ଲୋକମାନେ, ଆମେ ନାରୀମାନଙ୍କୁ ରଖିବା, ଆମର ତ ଧନ୍ଦା ସେୟା, ପର ନାରୀ ଉପରେ ଦୃଷ୍ଟି, ପର ଧନ ଉପରେ ଦୃଷ୍ଟି, ଏଟା କୋଉ କିଏ ବଡ କଥା କି? ହେଇ ତୁମେ ବିଦଣ୍ଡ ଦଉଛି, ଆଉ ପରାକ୍ରମ ତୁମର ଅଛି କି ସମସ୍ତେ ଜାଣିଛନ୍ତି, ଏଇ ତ ରାକ୍ଷସ ମାନଙ୍କର ବୃତ୍ତି। କିନ୍ତୁ ତୁମେ ଜାଣିକି ଯାଇକି ସୀତାଙ୍କ ପାଖରେ ତୁମେ ସାଧୁ ଭେଷ ଧରିଲ, ଆମର ତ ରାକ୍ଷସ ମାନେ ସାଧୁ ଭେଷ ଧରନ୍ତିନି, ଆଉ ତୁମେ ପୁଣି ନାରୀକି ହରଣ କଲ, ସେଥିପାଇଁ ତୁମକୁ କେବେ ରାମ ଛାଡ଼ିବେନି। ସେଥିପାଇଁ ଭକ୍ତ ଆମେ ଆମେ ଯେଉଁ ସ୍ଥିତିରେ ରହିଛେ, ଆମେ ତ ଆମେ କାହିଁକି ଶୁଦ୍ଧ ଭକ୍ତର ଅଭିନୟ କରିବା, ବା ଆମର ଯେଉଁ ସ୍ଥିତି ଭଗବାନ ଦେଇଛନ୍ତି ଆମେ ସେଇ ସ୍ଥିତିରେ ବଞ୍ଚିବାଟା ଭଲ। କପଡ଼ା ଦେଲେ ତୁମେ ଆଶ୍ରୟ କରିନେଲ, ତୁମେ ବାଧ୍ୟ ହେଇକି ଡୁପ୍ଲିସିୟସ୍ ହେବାକୁ ପଡ଼ିବ ବା ଅପରାଧ କରିବ। କପଡ଼ା ତା ମାନେ ଡୁପ୍ଲିସିୟସ୍ନେସ୍, ତୁମେ ତ ଗୋଟେ ଡବଲ ପ୍ଲେ କଲ, ଆଉ ଡବଲ ରୋଲ, ଆଉ ଡବଲ ରୋଲ, ସେ ନାଟକରେ ଡବଲ ରୋଲ କରନ୍ତିନି, ସେ ଡବଲ ରୋଲ ସାଙ୍ଗେ ସାଙ୍ଗେ ଥିବ, ତାର ହିରୋ ରୋଲ କରୁଥିବ ପୁଣି ପଳେଇ ଆସିବ, ହିରୋ ହଁ ସେ ଗୋଟେ ସାଇଡ୍ ପାର୍ଟିଆର ଥିବ, ସାଇଡ୍ ପାର୍ଟିଆର ଥିବ, ପୁଣି ଡ୍ରେସ୍ ଚେଞ୍ଜ କରି କମେଡ଼ିଆ ନେଇ ଚାଲି ଆସିବ, ଡବଲ ରୋଲ କରୁଛି, ତାଙ୍କର ବେଶୀ ଡିମାଣ୍ଡ ନା ହଉ, ଡବଲ ରୋଲ ଗୁଡ଼ାକର ଭାରି ଡିମାଣ୍ଡ କରିବ, କେଉଁ ଭୟରେ କମେଡ଼ିଆନ କରିବ, ସେମାନେ ତା ଡବଲ ରୋଲ କରିପାରୁଛି, ଆଉ ଏଇ ଜଗତରେ ବର୍ତ୍ତମାନ ସେଥିରେ ଡିମାଣ୍ଡ ନା ଆଉ ଏ ଲୋକ ଗୁଡ଼ାଙ୍କର, ଆଉ ତୁମେ ସରଳ ଲୋକଙ୍କର ଏଠି ସ୍ଥାନ ନାହିଁ, ଆଉ ତୁମକୁ ଗୋଟେ ଫୋପାଡ଼ ଦେବେ ଲୋକ, ତୁମେ ପ୍ଲେ କରିବେ ତୁମ ସାଙ୍ଗରେ, ଆଉ ଡବ୍ଲ୍ୟୁସିଏସ୍ ଲୋକ ଜାଣିଛି କେମିତି କଥା କହିବାକୁ ପଡ଼ିବ, କେମିତି କ'ଣ କରିବାକୁ ପଡ଼ିବ, ଆଉ ସରଳ ଲୋକ ତାଙ୍କୁ ପଚାରିଦେବ, ସେଟା ସବୁ ଖୋଲି କହିଦେବ, ସେ ମଲା ତାର କ୍ଷତି କିଛି ହେବନି, ଭଗବାନ ସୁରକ୍ଷା ଦେବେ, କିନ୍ତୁ ବଞ୍ଚିବାଟା କଷ୍ଟ ହେଇଯିବ, ସବୁବେଳେ ଉଦ୍ବେଗରେ ରହିବେ ସରଳ ଲୋକ, ତାର ଭକ୍ତିରେ କିନ୍ତୁ ବାଧା କହିବ। ଆଉ ଏଇ ଯେଉଁ ବର୍ତ୍ତମାନ ସବୁ ଡବଲ ଦୁଇଟା ଅଭିନୟ, ଏଇଟା ଏଇଟା ଭଗବାନଙ୍କ ପାଖରେ ଗୋଟେ ବହୁତ ବଡ଼ ଅପରାଧ, ଅକ୍ଷମଣୀୟ ଅପରାଧ। କପଟତାର ଆଶ୍ରୟ ନେବା ଅର୍ଥ ପୁରା ଭକ୍ତିବୃତ୍ତିର ନଷ୍ଟ। ଆରେ ତୁମର ଯାହା କହିବାର ଅଛି ସେଦା ସେଦା କୁହ, ଏମିତି ନାହିଁ। ସେ ବିଦେଶୀମାନଙ୍କର ସେ କେତେଟା ଜିନିଷକୁ ମୁଁ ବହୁତ ଭଲ ପାଏ, ବିଦେଶୀମାନଙ୍କର ପିଲା ଛୁଆ ତାଙ୍କ ସ୍ତ୍ରୀ ଏତେ କେହି ନାହାନ୍ତି, କିନ୍ତୁ ସେମାନେ ଆମ ଭାରତୀୟ ଲୋକ ଭଳିଆ ଦୁଃଖୀ ନୁହନ୍ତି, କୁହନ୍ତି ଦୁଃଖୀ ଫ୍ୟାମିଲି ଟାଇପ୍ର ଦୁଃଖୀ, କିନ୍ତୁ ଏଜିଟେସନ୍ ତାଙ୍କର ନାହିଁ। ମୁଁ ଯାଇକି ଯାହା ସବୁ ବୁଲେଇକି ରିମାର୍କ କରି ଦେଖେ ରେଲୱେ ଷ୍ଟେସନ୍ରେ ଭଲ ମନ୍ଦରେ, ଯେଉଁ ମେଟ୍ରୋ ଟିକେଟ୍ରେ ମୁଁ ଯେଉଁ ସବୁ ଦେଖେ, କିଛି ନାହିଁ, ଏସବୁ କପୁଟିଆ ଲୋକ ନୁହନ୍ତି, ଏ ମାଡ଼ପିଟ ଲାଗିଯାଉ ଆଗରେ ବସିଯିବା, ଇଏ କରିବା ସିଏ କରିବା, ନାଇଁ ନାଇଁ, ବହୁତ ହେଲ୍ପଫୁଲ। ଆଉ କିଏ କାହାର ବିଷୟରେ ଲାଗିବେନି, କିଏ କାହା ପଛରେ ଲାଗିବେନି, ଆମର କ'ଣ ତା ବାଡ଼ ଅଛି, ତାକୁ ତାକୁ ହଇରାଣ କର, ତେ ଘର ପାଖରେ ତା ଜାଗା ନାହିଁ, ତାକୁ ହଇରାଣ କର, ତା ପାଣି କାଟିଦେ, ତା ଇଏ କର, ତା କର, ୟା ବାଡ଼ ତା ବାଉଣ୍ଡରୀରେ ତାଙ୍କ ଲାଟିନ୍ ଟାଙ୍କି କର, ଇଏ ଯେଉଁ ଫାଲତୁ ଧନ୍ଦାଟା ବିଦେଶରେ ନାହିଁ, ସେଟା କପଟି ନୁହନ୍ତି, ଭଲ ପାଇବେନି ତ ସିଧା ସେ ପ୍ଲଟ୍ ବିକିଦେବେ ଉଠିକି ପଳେଇବେ, ଆଉ ତୁମ ପଛରେ ଲଗାଲଗି ନାହିଁ, ତାଙ୍କର ସବୁ ଏଟ ଇଏ ସବୁ ଜିନିଷ ନାହିଁ, ତା ବିଷୟରେ ଆଲୋଚନା କରିବା, ଆକୁ ଫୋନ୍ କରିବା, ୟାକୁ ଇଏ କରିବା, ଭାରତୀୟ ଲୋକ ବହୁତ ଖରାପ ହେଇଗଲେ। ସରଳତା ନଷ୍ଟ ହେବାର ଗୋଟେ କାରଣ ହେଲା ପ୍ରକୃତି ସହିତ ଆଉ ଟୋଟାଲ ସମ୍ପର୍କ ନାହିଁ, ଚାଷ କଲେନି ଆଉ ଚାଷ ନାହିଁ, ଗୋମାତା ନାହିଁ, ଆଉ ସରଳତା କ'ଣ ଏମାନଙ୍କର ରହିବ, ଏମାନେ ତ ସବୁ କୁଟିଳ ଲୋକ ସାଙ୍ଗରେ କାମ କଲେ, ଯନ୍ତ୍ରଟା ଗୋଟେ କ'ଣ କୁଟିଳ ବୁଦ୍ଧି ନା, ତୁମର କୁଟିଳ ବୁଦ୍ଧି ନ ଆଇଲେ ଯନ୍ତ୍ର କାମ କରିପାରିବନି, ଆଉ ତୁମର କୁଟିଳ ବୁଦ୍ଧି ନାସିଲେ ମେସିନ୍ଟା କେମିତି ଚଲେଇବ, ଏ ପୁରୁଣା ଲୋକଙ୍କର ମୋବାଇଲଟା ଦେଉନା, ସେ କହିବ ମୁଁ ବାଟ ପାଉନି, ଏ ବାବୁଲେ ତୁମକୁ କହୁନା ବାବୁଲେ ନମ୍ବରଟା ସେଭ୍ କର, ସେ ସେ ଖାତାଟା କାଢ଼ିବ, ଖାତାଟା କାଢିବ, ଖାତାଟା କାଢି ଟିପିବ, ତାକୁ ସେଭ୍ କର, ତମେ ସେଭ୍ ଜାଣିନି କାହିଁ, ସେ ବୁଦ୍ଧିରା ଖର୍ଚ୍ଚ କରୁଛି କି, ସେ ବୁଦ୍ଧିରା ଖର୍ଚ୍ଚ କରୁନି। ଆଉ ଗୋଟେ ଲୋକ କହୁନା, ଦେଖ ଛୋଟ ଛୁଆ ସେ ଫଟାଫଟ ସେଭ୍ କରିଦେବ, ସେଭ୍ କରେ ନମ୍ବର ବାହାର କରେ, ଛୁଆ ଗୁଡ଼ା କ'ଣ ମୋବାଇଲରେ ଖୋଲିକି ବାହାର କରିଦେଉଛନ୍ତି, ତା ମା ମା ଜାଣିପାରୁନା। ଯନ୍ତ୍ରଟା କ'ଣ, ତମ କୁଟୁଳ ବୁଦ୍ଧି ଶିଖୁଛି, ଏଟା ଗୋଟେ ଯନ୍ତ୍ର ସଭ୍ୟତା ନା, ଆଉ ଏଟା ଯନ୍ତ୍ର ସଭ୍ୟତା ହେଇଗଲା, କିନ୍ତୁ ଆମର ହେଲା ମନ୍ତ୍ର ସଭ୍ୟତା। ଆମେ ମନ୍ତ୍ର ସଭ୍ୟତାର ବ୍ୟକ୍ତି ନା, ଆମେ ଯେଉଁ ଯନ୍ତ୍ର ସଭ୍ୟତାର ବ୍ୟକ୍ତି, ବର୍ତ୍ତମାନ ତ ଯନ୍ତ୍ରଟା ଗୋଟେ ବଡ ପ୍ରାଧାନ୍ୟ ଆସିଗଲା, ତାର ତାର ସମୟ ଆସିଗଲା, ବର୍ତ୍ତମାନ ଯନ୍ତ୍ର ଦ୍ୱାରା ସବୁ କରାହଉଛି, ଏଇଟା ମନ୍ତ୍ରର ଜିନିଷ। ତେଣୁ ଏଇଟା ଏଇଟା ହୃଦୟରେ ସରଳତା କାହିଁ ରହୁନି, ପ୍ରକୃତି ସହିତ ସମ୍ପର୍କ ନାହିଁ କି ପୁରୁଷ ସହିତ ସମ୍ପର୍କ ନାହିଁ, ଭଗବାନ ସହିତ ସମ୍ପର୍କ ନାହିଁ, ତୁମେ ତାର ସରଳତା ଜିନିଷଟା ରହୁନି। ଏ ପ୍ରତିଭା ସେମାନେ କେତେ ଆନନ୍ଦ, ଆମେ ମହାପୁରୁଷ, ଏଇ ଯୋଉ ଏଇ କଥାରେ ମନେ ପଡ଼ୁଛି, ସେମାନେ ଗର୍ଭଧାରଣ ଆସୁନଥିବ, ଆନନ୍ଦ ଆସୁଥିବ, ଆରେ କୃଷ୍ଣ ଭଗବାନ ହେଲେ ଆମେ ମହାପୁରୁଷ। ଏଇ ଯୋଉ ଅନ୍ତର ଆନନ୍ଦ କୃଷ୍ଣଙ୍କ ପାଇଁ, କୃଷ୍ଣ ଭକ୍ତିଟା କ'ଣ, କୃଷ୍ଣଙ୍କର ରୂପ ଗୁଣ ନାମ ଲୀଳା ଏଇଟା ଜାଣିବାଟା କହିବାଟା ଇଏ ଅଲଗା ଜିନିଷ, କିନ୍ତୁ ତାକୁ ଆସ୍ୱାଦନ କରି ଅନ୍ତରରେ ସେ ଜିନିଷଟା ଆସିବ। ଗୋଟେ ଛୁଆଟେ ଭଲ ଡ୍ରେସ୍ ପିନ୍ଧିକି ଯାଇଛି, ଏଇ ଯୋଉ କ'ଣ ଏଇଟା ଆମର ରଜ ପ୍ରଥମାଷ୍ଟମୀ, ତାଙ୍କର ସବୁ ବାର୍ଥଡେ କ'ଣ, ଏବେ ସବୁ ବାର୍ଥଡେ କହିଲେଣି, ଆଗରୁ ଜନ୍ମଦିନ, ଏଇ ତ ଜନ୍ମଦିନରେ ପ୍ୟାଣ୍ଟ ଖଣ୍ଡେ ମା ନେଇ ଆସିବ, ତାକୁ ନେଇ ଠାକୁରାଣୀ ପାଖରେ ନେଇଯିବ, ମୁଣ୍ଡ ପରେ ଏବେ ବାର୍ଥଡେ କେକ୍ କରିକି ସେ ଆମିଷ କରିକି ତ ଖାଇଲେଣି, ବୁଢ଼ା ବୁଢ଼ୀଙ୍କର ସବୁ ତାଙ୍କର ବାର୍ଥଡେ ବର୍ତ୍ତମାନ ବାହାରିଲା। ଏଇଟା କି ସଭ୍ୟତା ସବୁ ଆସିକି ପହଞ୍ଚିଲା, ସବୁ ବିଦେଶ ସଭ୍ୟତା। ଆଉ ମୁଁ ଦେଖିଛି ଛୁଆମାନଙ୍କୁ ଗୋଟେ ନୂଆ ସାର୍ଟ ନୂଆ ପ୍ୟାଣ୍ଟ ପିନ୍ଧିବ, ତାଙ୍କର ଅନ୍ତରଟା କେମିତିକା, ଏଇ ଯୋଉ ସରଳତା ସହିତ କ'ଣ ସମ୍ପର୍କଟା, ଯୋଉ ଆସ୍ୱାଦନଟା କ'ଣ, ଆସି ସାର୍ଟଟା ପିନ୍ଧିକି ସମିତି ଦେଖିବ ହସିବ, କେହି ତୁ କ'ଣ ନୂଆ ସାର୍ଟ ପିନ୍ଧିଛୁ, ଖୁଡ଼ି ପଚାରିବ, ଦାଦି ପଚାରିବ, ତୋର କ'ଣ କିରେ, ନା ଆଜି କାଇଁ ପିଠା ପିଠା ଦେଲୁନୁ, ତୋ ଜନ୍ମଦିନ ଆଜି କାଇଁ ପିଠା ପିଠା ଦେଲୁନୁ, ସେ ହସିବ। ଛୁଆମାନଙ୍କର ଯୋଉ ହସ ଥିଲା, ମୁଁ ମଣିଷ ମୋତେ ଦେଖିବି ତ ମୋତେ ଗୋଟେ ବଡ଼ ଦୁଃଖ ଲାଗୁଛି, ଏ ସଂସାର ମୋତେ ରହିବା ପାଇଁ ବି ଇଚ୍ଛା ହଉନି, ଆରେ ଏତେ ଦୁଃଖୀ ସଂସାରରେ ଟିକେ, ଏମାନେ କ'ଣ ଭଗବାନଙ୍କୁ ଯିବେ, ଯାହାଙ୍କ ଯେଉଁମାନେ ସଂସାର ଯାଉଛନ୍ତି, ସଂସାର ବିଷୟ ନହେଲେ ଦିବାମେ ସେ ଆଜଳେ, ତାଙ୍କ ଭିତରେ କିଛି ନାହିଁ ସାର ଜିନିଷ, କେତେ ଦୁଃଖରେ ମଣିଷ ରହିଛି। ଛୁଆ ଗୁଡା ଦେଖିଲେ ଛୁଆମାନେ ଏତେ ହସୁଥିଲେ, ଛୁଆମାନେ ଏତେ ଖେଳୁଥିଲେ, ଆଉ ସେ ଦାଦା ପୁତ୍ର ଯଦି କହିବେ ତାଙ୍କ ଆଗରେ ଲାଜ ଲାଗେ, କହିଛି କହିବା ପାଇଁ, ସେ ପଚାରିଲେ କିଛି ଲାଜ ଲାଗିବ, କିରେ ତୋର କ'ଣ ଜନ୍ମଦିନ ଆଜି ଖାଇବାକୁ ଦେଲୁନୁ, ତୁ ଘରେ ଖାଇଦେଲୁ ପିଠାପିଠା ସବୁ, ସେ ଆଉ କିଛି କହିବେ, ସେ ଆସିକି ମାଆଙ୍କ ତ ଦୌଡ଼ି, ମାଆ ମୋତେ କହିଲା, ସେ ଦାଦା କହିଲା ତାଙ୍କ ଜନ୍ମଦିନ ତାଙ୍କୁ କିଛି ଦେଇନ ପିଠା। ଆରେ ଦେଖ ତାଙ୍କର ଅନ୍ତରରେ କେତେ ଆନନ୍ଦ ମିଳୁଛି, କେତେ ଆନନ୍ଦ ମିଳୁଛି, ଗୋଟେ ବର୍ତ୍ତମାନ ତ ମଣିଷ ମଣିଷକୁ ହିଁ ଦେଖିଲା ଭୟ ଲାଗୁଛି, ମଣିଷକୁ ଗୋଟେ ଦେଖିଲେ ଭୟ ଲାଗୁଛି, ଏ ଲୋକଟା ମୋତେ ବିପଦରେ ପକେଇଦେବୁ, ଏଇଟା ସିଙ୍ଗିଲ ଲୋକ କି ଡବଲ ରୋଲ ବାଲା, ପୁରା ଆଗେ ଚିନ୍ତା କରିବାକୁ ପଡୁଛି, ଏଇଟା ସିଙ୍ଗିଲ ରୋଲ କରିବ ଡବଲ ରୋଲ କରିବ, କିଛି କିଛି ବିଚାର ନାହିଁ, ସଭ୍ୟତା ବଡ ଇମାନେ କ'ଣ ଭଗବାନଙ୍କୁ ଭଜନ କରିବେ, ମୋତେ ସେ ଚିନ୍ତା ଲାଗୁଛି। ଆଉ ଯଦି ବି କରିବେ ଗୁରୁଦେବ, ମୁଁ ସେ କଥା ପଚାରିଲି, କାରଣ ମୁଁ ଏଇସବୁ ଜିନିଷ ଭଲ ପାଏନି, ମୁଁ ଗୁରୁଦେବ ପଚାରିଲି, ମୁଁ ଦେଖିଲି ଏସବୁ କପଟି ଗୁଡ଼ା ସବୁ, ମୋ କପଡ଼ା ତ ବହୁତ ଯାହା କହିବି ଷ୍ଟ୍ରେଟ ନା, ପଳାଅ ମୋ କତିକି ଆସନି, ତୁମେ ହୁଏ ପରି ମ୍ୟାମ୍, ତୁମେ କିଏ ବି ହୁଅ, ବସାର କପଡ଼ା ତ ଆଚରଣ କରନି, ଯାହା କହିବା କଥା ସିଧା କୁହ, ପଛରେ କହିବ ମୁଁ ଶୁଣି, ମାନେ ମୋତେ ଭାରି ଖରାପ ଲାଗେ, ମୁଁ ନୂଆ ଡିବଟି ଗୁଡ଼ା ଏଇଟାକୁ ମାର୍କ କରିଦେଲା, ଆରେ ଏଗୁଡ଼ା କ'ଣ କପଟି ଗୁଡ଼ା, ଏଇଟା ମଠର ରହିଛନ୍ତି, ମାନେ କ'ଣ ସବୁ କପଡ଼ା ଏମିତି ଇଏ ବିଷୟରେ, ତା ବିଷୟରେ ତା ବିଷୟରେ ଇଏ ବିଷୟରେ, ଏଗୁଡ଼ା କ'ଣ, ଏଗୁଡ଼ା ଫାଲତୁ କଥା, ଯେ ତାର ଭୁଲ ଚାହିଁ ସିଧା କୁହ, ତା ମୁହଁରେ ତୋର ଗୋଟେ ଭୁଲ ଅଛି, ସିଧା କହିବ। ଗୁରୁଦେବ ପଚାରିଲେ, ମୁଁ ତିନି ଚାରିଟା ପ୍ରଶ୍ନ ପଚାରୁଛି ଗୁରୁଦେବ କେବଳ, ଆଉ ଗୁରୁଦେବ ପୁରା ସାର ସାର ଉତ୍ତର ଦେଇଛନ୍ତି, କାରଣ ଗୁରୁଦେବ ସେଟା ପରମାତ୍ମା ଜାଣିପାରନ୍ତି, ଆଉ କାରଣ ମୋ ମନରେ ଭାରି ଦୁଃଖ, ଆରେ ମୁଁ ଏମାନେ ସାର କ'ଣ ରହିବି, ଏମାନେ ସବୁ କପଟା ବେଳେ ସବୁ ବ୍ୟବହାର କରୁଛନ୍ତି, ମୋତେ ଏ ଜିନିଷ ଭଲ ଲାଗେନି, ମାନେ ଗୁରୁଦେବ କପଟି ଲୋକଟା କାହିଁକି ମଠ ମନ୍ଦିରକୁ ଆସୁଛନ୍ତି। ଗୁରୁଦେବ ଷ୍ଟେପ୍ ପଚାରିଲି, ପୁରା 22 ବାଜରେ ତଳେ ଯେଉଁ ଚନ୍ଦନକୁଣ୍ଡ ଆରମ୍ଭ ହେଉଛି ସେଇଠି ଗୁରୁଦେବ ପଡ଼ିଲେ ଗୋଟେ ଷ୍ଟେପ୍ ଅଛି, ମୁଁ ପଚାରିଲି, ମାନେ ଗୁରୁଦେବ ସେ ଏଇ କପଟି ଲୋକଟା କାହିଁକି ମନ୍ଦିରକୁ ସବୁ ଆସୁଛନ୍ତି, ସେଠୁ ଗୁରୁଦେବ କହିଲେ, ଭଗବାନ ଏ କପଟ ଲୋକଟା ସାଧୁ ପାଖକୁ ଉଠାନ୍ତି, ତାଙ୍କୁ ଆଉ କିଏ ଉଦ୍ଧାର କରିବ, ତାଙ୍କୁ କିଏ ଉଦ୍ଧାର କରିପାରିବ, ତାଙ୍କୁ ଆଉ କେହି ଉଦ୍ଧାର କରିପାରିବେ, କାରଣ ସାଧୁର ଅନ୍ତର ହେଲା ସରଳ, ସେ ସେଇଠି ବଞ୍ଚିଯିବ, ଏ କପଟ ଗୁଡ଼ା ସାଧୁ ପାଖରେ ବଞ୍ଚିଯିବ, ଏଟା ତାକୁ ପ୍ଲେ କଲେ ବି ସେ କିଛି ବୁଝି ପାରିବେ, ଅଲଗା ଲୋକଙ୍କ କତିରେ କପଟି କତିରେ କପଟ ପତ୍ର ମାରିକି ତ ଉଡ଼େଇ ଦେବେ ତାକୁ, ଆଉ ସଂସାରରେ ସେ କପଟ ତ ଆଚରଣ କରିବ, କିଛି କରିପାରିବ, ଆଉ ସେ ଏଠି ସବୁ ପ୍ଲେ କରିବେ। ଗୁରୁଦେବ କହିଲେ, କିନ୍ତୁ କୃଷ୍ଣ ଗୋଟିଏ ଜିନିଷକୁ ଭଲ ଏ ସାଧୁ ପାଖରେ ସେ କପଟି ଗଲା ଆଉ ତାର ଉଦ୍ଧାର ରାସ୍ତାଟା ନାହିଁ। ବର୍ତ୍ତମାନ ଆମର ସେ ଅବସ୍ଥା ହେଇଗଲା। ତେବେ ଭଜନଟା କ'ଣ, ତୁମେ କ'ଣ ଗୁରୁପଦ ଆଶ୍ରୟ କର, ଗାୟତ୍ରୀ ମନ୍ତ୍ର କର, ବିଗ୍ରହ ଅର୍ଚ୍ଚନ କର, ଯାହା ବି ଗୋଟେ କର, ତୁମ ଅନ୍ତର ତାହେଲେ ଦୁଇଟା ଅଭିନୟ ଗୋଟେ ରହୁଛି, ଗୋଟେ ବାହାରେ ଗୋଟେ ଭିତରେ ଗୋଟେ। ଆଉ ତ ହଉନି, ପୂର୍ବର ସଂସ୍କାରଟା ତୁମର ନାହିଁ ଆଉ। ସେଥିପାଇଁ ତୁମକୁ ସରଳ ସାଧୁଙ୍କର ସଙ୍ଗ କରିବାକୁ ପଡ଼ିବ, ଭଗବାନ ମହାପ୍ରଭୁଙ୍କୁ ବାରମ୍ବାର ପ୍ରାର୍ଥନା କରିବାକୁ। ଗୁରୁଦେବ ସବୁବେଳେ ସେ ସରଳ ପରେ ସେ ଆମର ଶିବାନନ୍ଦ ସେନଙ୍କର ପୁଅ କଥା କୁହନ୍ତି, ସେ ସେଟା ସରଳ ଆଉ ସରଳ ପ୍ରତି ସରଳ ଲୋକଙ୍କ ପ୍ରତି ମହାପ୍ରଭୁଙ୍କର ଭାରି କୃପା। ପୁରୀ ଦାସଙ୍କ କୁହନ୍ତି ତାହେଲେ ଆସିଲେ ତାଙ୍କର ସନ୍ତାନ ସ୍ତ୍ରୀ ଗର୍ଭ ଅଛନ୍ତି, ପୁରୀରେ ମହାପ୍ରଭୁ ଦେଖିଲେ, ମହାପ୍ରଭୁ ଶିବାନନ୍ଦ ଯଦି ତୁମର ଏ ପିଲାଟି ପୁଅଟି ଜନ୍ମ ହବ ତାହେଲେ ତା ନାଁ ପୁରୀଦାସ ରଖିବ, ପୁରୀଦାସ, ପୁରୀ ଶ୍ରୀକ୍ଷେତ୍ର ପୁରୀ ସାର ପୁରୀଦାସ ରଖିବ। ତାପରେ ଭାବିଲି ତମର ସେ ଛୋଟ ଛୋଟ ହେଇଛି, ଛୋଟ ଛୋଟ ହେଇଛି, ବାଳକମାନେ ବାଳକମାନେ ଯାଆନ୍ତି ମହାପ୍ରଭୁ, ବାଳକମାନେ ବହୁତ ଭଲ ପାଆନ୍ତି, ସରଳ ଯାଉଛନ୍ତି। ମହାପ୍ରଭୁ ତାଙ୍କ ଆଙ୍ଗୁଠି ପାଠ ପୁରେଇ ଦେଲେ, ବୁଢା ଆଙ୍ଗୁଠାକୁ ଦେଖିଲେ, ସେ ଚାଟିଲା। ଆରେ ମହାପ୍ରଭୁ କାହାକୁ ପାଦ ଧୋଇବାକୁ ଦିଅନ୍ତିନି, ପାଦ ଧୋଉ ତ ଜଳ କାହାକୁ ଦିଅନ୍ତିନି, ସରଳ। ତାପରେ ପରବର୍ଷ ଆସିଲା, ମହାପ୍ରଭୁ କହିଲେ କିରେ ପୁରୀଦାସ ତୁମେ ଟିକେ ନାମ କରୁନା, ଟିକେ ମହାମନ୍ତ୍ର କରୁନା, ହରିକୃଷ୍ଣ କୁହ। ସେ କହିଲେ, ଯେତେ କହିଲେ ସେ କହିଲେନି ଆଉ, ସୁରଦମଦର କହିଲେ, ତା ବାପା ବି କହିଲେ, ଶିବାନନ୍ଦ କହିଲେ, ମହାପ୍ରଭୁ କହୁଛନ୍ତି ହରିକୃଷ୍ଣ କହୁନା, ମୋଟେ କହିଲେ। ମହାପ୍ରଭୁ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ କିରେ ଦେଖ ମୋ ସ୍ଥାବର ଜଙ୍ଗମ ବ୍ୟାଘ୍ର ହସ୍ତି ଯାହାକୁ କହିଲେ ହରେକୃଷ୍ଣ, ସମସ୍ତେ ହରେକୃଷ୍ଣ କହିଲେ, ପିଲାଟାକୁ ମୁଁ ହରେକୃଷ୍ଣ କହିପାରୁନି। ସୁରଦମଦର ସେଠି ଥିଲେ, କହିଲେ ମହାପ୍ରଭୁ ସେ ମନେ ମନେ କରୁଛି, ସେ କରୁନି କ'ଣ। ତାପରେ କିଛି କ୍ଷଣ ପରେ ସାଙ୍ଗେ ସେ ମହାପ୍ରଭୁ କହିଥିଲେ, କହିଲେ ପୁରୀଦାସ ଟିକେ କୃଷ୍ଣଙ୍କ ରୂପ ବର୍ଣ୍ଣନା କଲ। ସମସ୍ତେ ଆଶ୍ଚର୍ଯ୍ୟ ହେଲା, ଆରେ ଇଏ ଘରେ କୃଷ୍ଣଟା କହୁନି, ଇଏ କୃଷ୍ଣଙ୍କ ରୂପ ବର୍ଣ୍ଣନା କଲା, ପାଠ ପଢ଼ିଛି ନା କ'ଣ, କୃଷ୍ଣଙ୍କ ରୂପ କେଉଁଠି ବର୍ଣ୍ଣନା କରିବ। ସାଙ୍ଗେ ସାଙ୍ଗେ ଶ୍ଳୋକ ଆରମ୍ଭ କରିଦେଲେ, ସମସ୍ତେ ଚକିତ ହେଲା, ଇଏ ଶ୍ଳୋକ ଇଏ କେଉଁଠୁ ଜାଣିଲା, ଏଇଟା କେଉଁ ବେଦର ଅଛି ନା କେଉଁ ପୁରାଣ ଅଛି ନା କ'ଣ। ସେଠି ସମସ୍ତେ ଧରିଦେଲେ, ଆରେ ଆରେ ଦେଖ ମହାପ୍ରଭୁ ଅନ୍ତର ରହିକି ସରଳତା, ସେ ବଳଟା ସରଳ ବୋଲି ତା ଅନ୍ତର ଭିତରେ ଭଗବାନ ଏ ଜ୍ଞାନ ଦୀପ ଜଳାଇ ଦେଲେ ସାଙ୍ଗେ ସାଙ୍ଗେ। ସରଳତା ଗୋଟେ ବଡ଼ ଜିନିଷଟା ନା, ବ୍ରଜବାସୀ ସେମାନେ ସେଥିପାଇଁ ବହୁତ ଆନନ୍ଦ ରହୁଥିଲେ ନା, ଏ ଯେଉଁ ରସଟା ମିଳେ ପ୍ରକୃତରେ ହୃଦୟଟା ସରଳ ହେଲେ, ରସଟା ଯେଉଁ ହୃଦୟରେ ଭକ୍ତି ରସଟା ଯେଉଁ ମିଳେ ସରଳ ହେଲେ, ସରଳରେ ନା ଆଉ। ତୁମେ ଦେଖୁନ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି, ଯେତେ ଭଗବାନଙ୍କର ଲୀଳା ଅଛି, ଯେତେ ଲୀଳା, ଦାସିଆ ଭାବରେ ଯେତେବେଳେ ନଡ଼ିଆ ପଠେଇଲା, ମୁଁ ବସିକି ମଝିରେ ମଝିରେ ଚିନ୍ତା କରେ, ଦାସିଆ ଭାବରେ ଯେତେବେଳେ ନଡ଼ିଆ ପଠେଇଲା କିରେ, ନଡ଼ିଆକୁ ଛଡ଼େଇ କିଏ ଦେବ, ନଡ଼ିଆ ଛଡ଼େଇ ପଠେଇ ଦେବ କି ନାହିଁ, ଗୋଟା ନଡ଼ିଆକୁ ସେ ଜଗନ୍ନାଥକୁ ଦେଉଛି, ଜଗନ୍ନାଥ କ'ଣ ଦାନ୍ତରେ ଖାଇବେ। ଦେଖୁନ ସିଏ କ'ଣ ବିଧିଭକ୍ତିରେ କାମ କରିଛି କି, ଏ ଯେ ଆମର ଯେଉଁ ସାଧାରଣ ବିଧି କ'ଣ, ନଡ଼ିଆକୁ କରିବା ତାକୁ ଟିକେ ଲଡ଼ୁ କରିକି ଠାକୁରଙ୍କୁ ଦେବା, ଯେମିତି କର୍ମକାଣ୍ଡ ଯେମିତି ଲୋକ ନଡ଼ିଆଟା ଠାକୁରଙ୍କୁ ଦେଇଦେବୁ, ତା ପ୍ରତି ତାର ହୃଦୟରେ ସରଳତାର କେମିତି ରହିଛି, ଭଗବାନ ନିଶ୍ଚିତ ନଡ଼ିଆଟା ଗ୍ରହଣ କରିବେ, ଖାଇବେ, ସେ ଖାଇବେ ନା ନଡ଼ିଆଟା, ଆଉ ସରଳତା ତାଙ୍କର ହୃଦୟ ଭିତରେ ଥିଲେ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି, ଯେଉଁମାନେ ତୁମେ ଘୋରି 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 ତୁମେ ଦେଖ ତାଙ୍କ ଭିତରେ ଏଇ ସରଳତାର ଯେଉଁ ପ୍ରଶ୍ନ କରିବ ନା ଜଣେ, କାହିଁକି ମୋର ସରଳତା ଆସୁନି, ଆଉ କ'ଣ ତାର ଉତ୍ତର କ'ଣ କହିହବ, ତୁମର ସଂସ୍କାର ପୂର୍ବର ସଂସ୍କାର କମ୍ ରହିଛି, ଆଉ ତାର ସଂସ୍କାରଟା ବଦଳି ହବ କି ନାହିଁ, ନା ବଦଳି ହବ, ସଂସ୍କାର ବଦଳି କେମିତି ହବ, ସରଳତାଟା ପୁଣି ସରଳ ଲୋକର ସଙ୍ଗ କଲେ, ଆଉ କିଛି ତାର ଉପାୟ ନାହିଁ। ତୁମର ଯଦି ସରଳତାଟା ନାହିଁ, ଗୋଟେ ନ୍ୟାଚୁରାଲ ସିମ୍ପ୍ଲିସିଟି ନାହିଁ, ତୁମେ କ୍ରିଏଟ୍ କରିପାରିବନି, ତୁମେ ତ ଯାହାକୁ ଦେଖିଲେ ଗୋଟେ କପଡ଼ା ଭଳିଆ ଲାଗିବ, ଆଉ ତୁମର ନାହିଁ ସେଟା, ଆଉ ତୁମେ କାହା ସାଙ୍ଗରେ ବି ଗୁରୁ ସାଙ୍ଗରେ ବି ସେମିତି ପ୍ଲେ କରି, କାରଣ ତୁମ ହୃଦୟଟା କପଡ଼ଟା, ତୁମେ କେବେ ବି ଭଗବାନ ସାହେବ ବି କପଡ଼ଟା ଆଚରଣ କରିବ, କାରଣ ତୁମର ହୃଦୟଟା ସେଟା ତୁମେ କରିବ କ'ଣ, ତୁମ ପାଇଁ କେବଳ ଯାହା ଯେଉଁମାନେ କପଟ ସେ କପଟ ଲୋକମାନଙ୍କର ଗୋଟିଏ ଜିନିଷ ତାଙ୍କ ପାଇଁ ଗୋଟେ ବଡ଼, ତୁମେ ଡବଲ ରୋଲ୍ କରନି, ସିଙ୍ଗିଲ ଯେତେପର୍ଯ୍ୟନ୍ତ ତୁମେ ଦୁଇଟା ଅଭିନୟ କରୁଥିବ, ହୃଦୟରେ ଗୋଟେ ଭାବନା ବାହାରେ ଗୋଟେ ଭାବନା, ତୁମ ସେବା କେବେ ଭଗବାନ ଗ୍ରହଣ କରିବେନି। ଆଲାନ ମାତ୍ର ସେ ବାଳକ, ସେ ଯେଉଁ ଭଗବାନ କ୍ଷୀରି ଭୋଗ ଲଗେଇଛନ୍ତି ଆଜି, ସେ କେ ସେ ସରଳ ନା। ଯେଉଁ ଯେଉଁମାନେ ତୁମେ ଦେଖ ଭଗବାନ ବୈଷ୍ଣବ ଇତିହାସରେ ଯେଉଁ ଯେଉଁମାନେ ଆଜି ଭଗବାନଙ୍କୁ ପାଇଛନ୍ତି, ତାଙ୍କ ହୃଦୟ ହେଉଛି ସରଳ, ଅର୍ଥ ନିର୍ମଳ। ନିର୍ମଳ ଅନ୍ତଃକରଣ ନହେଲେ ଛଳ ନହେଲେ ନିର୍ମଳ ଅନ୍ତଃକରଣ ରସ କିଛି ମିଳିବନି, କିଛି କିଛି ମିଳିବନି। ଆଉ ସନ୍ଦେହଟା ଦିନକୁ ଦିନ ବଢ଼ିବ, ତୁମେ ସବୁ କରିଦେବ ତାପରେ ଡାଉଟ୍ କରିଦେବ, ନାମ କରୁଥିବ ତାପରେ ନାମ ତ ଏଦିନ କଲି ହେଲାନି, ଗୁରୁ ସେବା କଲି ଏଠି କିଛି ହେଲାନି, ବୃନ୍ଦାବନ ରହିଲି ଏଠି କିଛି ହେଲାନି, ଭଗବାନ ସେବା କଲି କ'ଣ କଲେ ତୁମର ହେଇପାରିବ, ତୁମର କ'ଣ କଲେ ବି ତୁମେ କିଛି ହେଇପାରିବନି। କପଟୀ ଲୋକ କେତେ ବଡ଼ ସାଧନ କଲେ ବି ତାର କିଛି ତାକୁ ଭଲ ଲାଗିବନି, କାହିଁକି ପରମାତ୍ମା ହୃଦୟ ଭିତରେ ରହିଲେ ସେ ଜାଣିଦେଉଛନ୍ତି ଏଇଟା ଗୋଟେ ବାହାରେ ଗୋଟେ ଧନ୍ଦା କରୁଛି ଭିତରେ ଗୋଟେ ଧନ୍ଦା କରୁଛି, ବିରକ୍ତ ହେଇଯିବ ଭଗବାନ ପରମାତ୍ମା ସେ ଆଉ ତୁମକୁ କୋପରେଟ ସେ ତ ନ କଲେ ବ୍ୟବସ୍ଥା ତୁମର ଆଉ କ'ଣ ଗୋଟେ ଆସିବ କିଛି, ମନ ବୁଦ୍ଧି ଇନ୍ଦ୍ରିୟ ଏଗୁଡ଼ା ସବୁ ବିକ୍ଷିପ୍ତ ଅବସ୍ଥାରେ ରହିଲା ଆଉ ତୁମେ ପାଇବ କ'ଣ ହବନି, ସେଥିପାଇଁ ଜୀବନରେ ସବୁ ନଷ୍ଟ ହେଇଯାଉ, ଭକ୍ତି ହଉ ନ ହଉ ଜୀବନରେ ସବୁ ନଷ୍ଟ ହେଇଯାଉ, ଆମକୁ ସମସ୍ତେ ନିନ୍ଦା କରନ୍ତୁ କିନ୍ତୁ କପଟତା ଆଶ୍ରୟ ଯେମିତି ଆମେ ନ କରିବା, ସରଳ ଜୀବନରେ ବଞ୍ଚିବା ପାଇଁ ଚାହିଁବା, ସେଥିରେ ଯେତେ ବଡ଼ ପଦବୀ ମିଳୁ ଯେଭଳି ଅବସ୍ଥା ଆସୁ ଆନନ୍ଦ ମିଳିବ, ସେଥିପାଇଁ ବ୍ରଜବାସୀମାନେ ଯେଉଁ ମହାପୁରୁଷ ଭାବିକି ଆନନ୍ଦରେ ବି ଯାଉଛନ୍ତି, ଗର୍ବ ଆସୁନି କେବେ ବି ଗର୍ବ ଆସେ, ସେଥିପାଇଁ ସାଧୁ ସାଧୁ ବୈଷ୍ଣବ ମାନେ ସେମାନେ ଏତେ ଏତେ ବଡ଼ ପଦବୀରେ ରହିଛନ୍ତି ତାଙ୍କ ଗର୍ବ କାହିଁକି ତାଙ୍କ ଅନ୍ତର ଆସନା ଜଣେ ପ୍ରଶ୍ନ କରିବେ, ଯଦି ଯଦି ପ୍ରଶ୍ନ କରାଯାଏ କେମିତି ଆସିବନି, ସେଗୁଡ଼ିକ ଆଶ୍ଚର୍ଯ୍ୟ ଲାଗେ ନା ଆସିବନି, ତାଙ୍କୁ ଏତେ ପୂଜା କରାଯାଉଛି ଏତେ ଫୁଲମାଳ, ହଜାର ହଜାର ଫୁଲମାଳ ଦିଆହଉଛି ନା ଜଣେ ସାଧୁଙ୍କୁ ତାଙ୍କ ଜୀବନ କାଳ ଭିତରେ କେତେ ଫୁଲମାଳ ଦିଆହଉଛି, କେତେ ଫୁଲମାଳ ଦିଆହଉଛି, କେତେ ବସ୍ତ୍ର ତାଙ୍କର ଗୋଟେ ସେବକ ରହୁଛନ୍ତି, ସେବକ ସବୁବେଳେ ସେବା କରୁଛନ୍ତି ଏତେ କରୁଛନ୍ତି, ତାଙ୍କ ମନ ଭିତରେ କ'ଣ କିଛି ଟିକେ ଆସୁନଥିବ ଯେ ମୁଁ ଜଣେ ଏଭଳି ସାଧୁ କିଛି ଆସିବନି, କିଛି ଆସିବନି, ଏ ଗୋଟେ ଛୋଟ ପିଲାଟାକୁ ତୁମେ ତ ରାଜା ରାଜା କରିକି ବସେଇଦେବ ତାର କ'ଣ ଗର୍ବ ଆସିବ ମୁଁ ରାଜା ହେଇଥିଲି ବୋଲି, କିଛି ନାହିଁ, ତା ଭିତରଟା ତ ସରଳ ଆଉ, ସରଳତା ନହେଲେ ତୁମେ ସେଥିପାଇଁ ସରଳତାକୁ ସେ ବୈଷ୍ଣବତା ବୋଲି ଆଖ୍ୟା ଦେଇଛନ୍ତି, ଆଉ କିଛି ଦେଇନି, ବୈଷ୍ଣବତା ବୋଲି କିଛି ନାହିଁ, କେବଳ ଦର୍ଶନ ଉପରେ ତୁମେ ଦର୍ଶନ ଦ୍ୱାରା ଅନ୍ୟର ମନକୁ ତୁମେ ଶୋଧନ କରିପାରିବ ନାହିଁ, ତୁମେ ଦର୍ଶନ ଦ୍ୱାରା ବୈଷ୍ଣବ ଦର୍ଶନ ଦାନ ଅନ୍ୟର ମନଟାକୁ ତୁମେ ସରପ୍ରାଇଜ କରି କ'ଣ କରାଯିବ, ତୁମେ ଦବେଇକି ରଖୁଛ, ତୁମର ଜ୍ଞାନ ରହିଛି ତା ମନଟାକୁ ତୁମେ ଜିତି ଦେଇପାରିବ କିନ୍ତୁ ହୃଦୟକୁ ନୁହେଁ, ସରଳତା ଦ୍ୱାରା ହୃଦୟ ବସାଇଯିବ, ସରଳତାରେ ସମସ୍ତେ ବସାଇଯାଆନ୍ତି, ଭଗବାନ ବସାଇଯାଆନ୍ତି, ମଣିଷ କଥା କ'ଣ କହିଆନ୍ତି, ଭଗବାନ ଯଦି କାହାର ବସ ହେବେ କାହାକୁ ଦର୍ଶନ ଦେବେ ତାର ସରଳତାରେ, ସରଳତାରେ ନା, ତୁମେ ଯେଉଁ ଯାଉଛ ଆମର ତାରିଣୀ ମାଙ୍କର ଯେଉଁ ତାରିଣୀ ମନ୍ଦିର, ତାରିଣୀ କ'ଣ କ'ଣ ସେଠି ଅଛନ୍ତି ମା ତାରିଣୀ ଯେଉଁ ଆମର ଆମର ଯେମିତି କୃଷ୍ଣଙ୍କର କ'ଣ ହାତ ଗୋଡ଼ ଆମର ଯେମିତି ମଣିଷର ଅବୟବ ଯେମିତି ଭଗବାନଙ୍କ ସେମିତି ସବୁ ହାତ ହସ୍ତ ଅଛି ପଦ ଅଛି ଦେଖିଲା ବେଳକୁ ସୁନ୍ଦର ଲାଗୁଛି, ମାଙ୍କର କ'ଣ ଅଛି, ତାରିଣୀ ମାଙ୍କର କ'ଣ ଅଛି ଖାଲି ଶିଳା, ଶିଳାର ତାଙ୍କ ସିନ୍ଦୁର ବୁଢ଼ା ହେଇଛି ତାଙ୍କ ଚକ୍ଷୁ କରା ହେଇଛି, ଦେଖ ସରଳତା ନାହିଁ, ଦେଖ ହଜାର ହଜାର ଲୋକ ଯାଉଛନ୍ତି, ମୁଁ ଜାଣେ ଦେଖେ ହଜାର ହଜାର ଲୋକ କମ୍ପୁଟର କମ୍ପୁଟର ଜାଗା ହେଇଗଲାଣି କିଛି ନଥିଲା, ଆମେ ଆମେ ଗାଡ଼ି ନେଇକି ସେ କର ଶୋଉଥିଲୁ, ସେ ପୂର୍ବରୁ ଗୋଟେ ଜଙ୍ଗଲ ଥାଏ ସେ ଜଙ୍ଗଲରେ ଝରଣାଟା ଥିଲା ଆମେ ସେଇଠି ରହୁ ପାଖରେ ପଡ଼ିଆଟା ଯୁଆଡ଼େ ଯୁଆଡ଼େ ବର୍ତ୍ତମାନ ପଡ଼ିଆ କରିଛନ୍ତି କିଛି ନଥାଏ, ମୋର ମନ ଅଛି ଆମେ ସେଇଠି ଖରାଦିନେ ରହୁ ଆଟି ଓଲ୍ଟା ଥାଏ ସେଠି ଆସୁ ସେ ମାଙ୍କର ସେ ପଛାଡ଼େ ସେଆଡ଼େ ପଳଉ ଝାଡ଼ା ଝାଡ଼ ଯାଇକି ଆସୁ ସେଠି ରହୁ ରୋଷେଇ କରି ଖାଉ, ବର୍ତ୍ତମାନ କେତେ ଡେବଳ କୋଟି କୋଟି ଟଙ୍କା ଆସି କ'ଣ ସେ ଗୋଟେ ହେଲେ, ଆଚ୍ଛା ହଜାର ହଜାର ଲୋକ ଯାଉଛନ୍ତି ସେଠି, ମତେ କୁହ ସେ ଦେବୀଙ୍କର କିଛି ଅବୟବ ଅଛି କି ଜଣ ଖାଲି ଆ ଚକ୍ଷୁଟା ଅଛି ଶିଳା, କିନ୍ତୁ ଦେଖ ଯେ ସରଳତା ନଥିବ ସେ କ'ଣ ବେଶୀ ବୁଝିବ, ସେ ଆସିଛନ୍ତି କେଉଁଠୁ, ସେ ହେଉଛନ୍ତି ବୈଷ୍ଣବୀ, ସେ ପୁଣି ଆସିଛନ୍ତି କେଉଁଠୁ ଦକ୍ଷିଣରୁ, କାଞ୍ଚି ବିଜୟରୁ ତାଙ୍କୁ ଧରିକି ଆସିଥିଲେ ନା, ଆଉ ତାରିଣୀ କହିଲେ ମୁଁ ଯିବି ବୋଲି ନା, ଆଉ କାଞ୍ଚି ବିଜୟରେ ପୁରୁଷୋତ୍ତମ ଦେବ କେତେ କେତେ ଠାକୁରଙ୍କୁ ଆଣିଥିଲେ, ଏ ଯୋଉ ଆମର ଦାଣ୍ଡ ମୁକୁନ୍ଦର ଅଛନ୍ତି କ'ଣ ତାଙ୍କ ନା ଜୟଗୋପାଳ, ସେ ଯୋଉ ବିଗ୍ରହ କେତେ ସୁନ୍ଦର ଜୟଗୋପାଳ, ଆମର କାଞ୍ଚି ଗଣେଶ ସାକ୍ଷୀ ଗୋପାଳ ତାରିଣୀ ଆଉ ଆଉ କିଏ ଅଛନ୍ତି ବୋଧେ ଜଣେ ଏମାନଙ୍କ ସ୍ତରୀ, ତାରିଣୀ ସେଇଠି ରହିଥିଲେ ପୁରୀରେ, କି ଭଞ୍ଜ ଏ ରାମଚନ୍ଦ୍ର ଭଞ୍ଜ ନା କି ଭଞ୍ଜ କେଉଁଝର ରାଜା, ସେ ଗଲେ ନାଇଁ କହିଲେ, ସେ ଦେବୀମାନେ କହୁଥିଲେ ପୁରୁଷୋତ୍ତମ ଆମେ ଆପଣଙ୍କ ରାଜ୍ୟକୁ ଯିବୁ, ସରଳତାରେ ରାଜା ଗଲେ ରାଜା ବି ଡାକିଲେ କହିଲେ ପ୍ରଭୁ ଆମ ଦେଶକୁ ଆସୁନାହାନ୍ତି, ଏ ମା ଆମକୁ ଆମ ରାଜ୍ୟକୁ ଆସୁନାହାନ୍ତି, କେଉଁଝର ଗଡ଼ଟା ନା ଆମ ହେଲେ ମୁଁ ଯିବି ଯେ ସେ ସାକ୍ଷୀ ଗୋପାଳ ବେଳେ ମୁଁ ଯିବି ଯେଉଁଠି ପଛକୁ ଚାହିଁଥିବୁ ମୁଁ ସେଠି ରହିଛି, ସେଇଟା ତ ନଦୀଟା ଅଛି ନା, ସେ ତଳକୁ ନଦୀଟା ଅଛି, ଘାଟ ଘାଟିଟା ଘାଟ ତଳକୁ ଗୋଟେ ଛୋଟିଆ ନଦୀଟା ଥିଲା, ସେଠି ସବୁ ବାଲି ଆଗରୁ ଛୋଟିଆ, ଏବେ ସିନା ଛୋଟିଆ, ସେଠି ତ ବଡ଼ ସବୁ ଥିବ, ବାଲି ବାଲି ସେଠି ମା ରହିଗଲେ ରହିଗଲେ ସଳମଳ ରହିଯାଇଛନ୍ତି ରହିଯାଇଛନ୍ତି ଆଉ କ'ଣ, ତୁ ଟିକେ ସରଳତା ନାହିଁ, ତୁମେ କ'ଣ କ'ଣ ବିଶ୍ୱାସ କରିବ କାହାକୁ, କୌଣସି ଜିନିଷ ବିଶ୍ୱାସ ରହିବନି, ସେଥିପାଇଁ ବେଳେବେଳେ ଗୋଟେ ଅସୁବିଧା ରହୁଛି ବର୍ତ୍ତମାନ, କର୍ମୀ ଲୋକଙ୍କର କାମନା, କର୍ମୀ ଲୋକ କାମନା ପାଇଁ ତାଙ୍କ ସରଳତା ବି ରହିଛି, ସେମାନେ ସେଇ ଦେବା ଦେବୀ ଭଲ ମନ୍ଦ ତାଙ୍କୁ ମାନିକି ରଖୁ ଚଳୁଛନ୍ତି, ସେ ଜାଣିଛନ୍ତି। ଆଉ ଭକ୍ତ ଭଗବାନଙ୍କୁ ଭଜନ କଲେ ବି ତାର ସାଧନ, ତାର ଗୁରୁ ବୈଷ୍ଣବ ଭଗବାନଙ୍କ ଉପରେ ତାର ବିଶ୍ୱାସ ତା ରହୁନି, ଦୁଇଟି ଜିନିଷ ହେଇଯାଉଛି। ଯେପର୍ଯ୍ୟନ୍ତ ଆମ ହୃଦୟଟା ସରଳତାର ଉଦୟ ନ ହେଇଛି, ସେପର୍ଯ୍ୟନ୍ତ ଆମକୁ ବାରମ୍ବାର ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ପଡିବ, ନାମ ପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ପଡିବ, ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା କରିବାକୁ ପଡିବ। ଚକ୍ରପାଦ କହୁଛନ୍ତି, ପ୍ରତ୍ୟୋଷିତମ ମଧ୍ୟଗମିତି ହୁଲିକା କ୍ରୀଡ଼ାୟମ ତଥୈବ ବ୍ୟବହାର ଇତି ବୈଷ୍ଣବ ତୋଷଣୀ। ବଳରାମ ବ୍ରଜରମଣୀଙ୍କର ମଧ୍ୟବର୍ତ୍ତୀ ହୋଇ ରାତ୍ରି କାଳରେ ବନ ମଧ୍ୟରେ କ୍ରୀଡ଼ା ଲାଗିଲେ, ସେ ବୈଷ୍ଣବ ତୋଷଣୀରେ ଉକ୍ତ ଅଛି ହୁଲିକା କ୍ରୀଡ଼ା ତାଦୃଶ ବ୍ୟବହାର। ଚକ୍ରପାଦ ଧରିଦେଲେ ଏ ଯୁବକଙ୍କର ମତକୁ, ବୈଷ୍ଣବ ତୋଷଣୀକୁ ନେଇଆଇଲେ, ଏଭଳି ବ୍ୟବହାର ଦୁଇ ଭାଇ ମଧ୍ୟରାତ୍ରିରେ ରାତ୍ରିରେ ନିଜ ନିଜର ସଖୀମାନଙ୍କୁ ଧରିକି ଯାଇଛନ୍ତି, ଗୋପୀମାନଙ୍କୁ ଧରିକି ଯାଇଛନ୍ତି, ମାନେ ଇଏ ଅମ୍ବିକା ବନ ବା ଶିବ ପୂଜା ପରେ ଯେଉଁ ଲୀଳା ହେଇଛି, ଶିବରାତ୍ରି ପରେ ଯେଉଁ ଲୀଳାଟା ହେଇଛି, ଏ ନିଶ୍ଚିତ ଏ ଯେଉଁ ଆମର ଗୌର ପୂର୍ଣ୍ଣିମା ଯେଉଁ ଆସୁଛନ୍ତି ସେଇ ଲୀଳା, ସେଟାକୁ ସେ ବର୍ଣ୍ଣନା କରିଛନ୍ତି। ଉପଗୀୟମାନ ଲଳିତ ସ୍ତ୍ରୀ ଜନୈ ବଦ୍ଧ ସହୃଦୟ ସ୍ୱଲଙ୍କୃତାନୁଲିପିତାଙ୍ଗ ସଗିଣ ବିରଜମ ବିରଜାମ୍ବର। ସେଇ କାଳରେ ସେମାନେ ଦୁଇଜଣ ସୁନ୍ଦର ରୂପେ ଅଳଙ୍କୃତ ଏବଂ ଚନ୍ଦନ ଦ୍ୱାରା ଅନିଲିପ୍ତ ହୋଇ ମାଲ୍ୟ ଓ ନିର୍ମଳ ବସ୍ତ୍ର ଯୁଗଳ ପରିଧାନ କରିଥିଲେ। ବଳରାମଙ୍କର ଯେ ପୃଥକ ପ୍ରେୟସୀଗଣ ଅଛନ୍ତି, ସେମାନଙ୍କ ସହିତ ସୌହାର୍ଦ୍ଦ ଭାବ ବନ୍ଧ ହୋଇ କୃଷ୍ଣଙ୍କର ପ୍ରେୟସୀଗଣ ସୁମଧୁର ସ୍ୱରରେ ରାମକୃଷ୍ଣଙ୍କର ଗୁଣଗାନ କରିବାକୁ ଲାଗିଲେ। ଏକ ଅଦ୍ଭୁତ ଲୀଳା, ଯେମିତି ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର କହୁଛନ୍ତି ବଳରାମ ବି ରାସ କରିଛନ୍ତି। ତେଣୁ ଇଏ ଏକ ଲୀଳାକୁ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ, ଯେ ରାତ୍ରିରେ କୃଷ୍ଣ ଆଉ ବଳରାମ ନିଜ ନିଜର ପ୍ରେୟସୀମାନଙ୍କୁ ଧରିକି ଯାଇଛନ୍ତି, କିନ୍ତୁ ଉଭୟ ପ୍ରେୟସୀ। ଶ୍ଳୋକ କ'ଣ ଲାଗିଲା, ଉପଗୀୟ ମାନ ଲଳିତ ସ୍ତ୍ରୀ ଜଣେ ବଦ୍ଧ ସହୃଦୟ, ବଦ୍ଧ ସହୃଦୟ ଉଭୟଙ୍କର, ଉଭୟ ପକ୍ଷ ଗୋପୀମାନେ ଥିଲେ, କୃଷ୍ଣଙ୍କର ଗୋପୀ ଥିଲେ ଆଉ ବଳରାମଙ୍କର ଗୋପୀ ଥିଲେ, କିନ୍ତୁ ତାଙ୍କ ଭିତରେ ବହୁତ ସୁମଧୁର ସମ୍ପର୍କ ଥିଲା, ବଦ୍ଧ ସହୃଦୟ, ଈର୍ଷା ଦ୍ୱେଷ ଯେଉଁ ପ୍ରତିଯୋଗିତାର ଭାବନା ଶ୍ରେଷ୍ଠ ହେବା ଏସବୁ ଏ ଜଗତରେ ଅଛି ନା, ଆଉ ଭଗବାନ ପାଖରେ ସେ କ'ଣ ଅଛି, ଭକ୍ତିରେ ସବୁ ଜିନିଷ ନାହିଁ। ଭକ୍ତି ଗୋଟେ ବହୁତ ପ୍ରେମ ଭକ୍ତିର ଯେଉଁ ସ୍ତର ସେ ବହୁତ ଉନ୍ନତ, ଭଗବାନ ପାଖରେ କାହିଁ ଏସବୁ ଜିନିଷ ରହିବ। ତେଣୁ ବଦ୍ଧ ସହୃଦା ଉଭୟ ଗୋପୀମାନେ, କୃଷ୍ଣ ପକ୍ଷ ଗୋପୀମାନେ ଆଉ ବଳରାମ ପକ୍ଷ ଗୋପୀମାନେ ଉଭୟ ଅତି ପ୍ରେମ ସମ୍ବନ୍ଧରେ ଦୁଇ ଜଣଙ୍କର ଗୁଣଗାନ କରିବାକୁ ଲାଗେ, ଦୁଇ ଜଣଙ୍କର ଗୁଣଗାନ କରୁଛନ୍ତି, କୃଷ୍ଣ ବଳରାମଙ୍କର। ବ୍ରଜରେ ଯିଏ ବି ହୁଅନ୍ତୁ, ସଖା ହୁଅନ୍ତୁ, ଦାସ ହୁଅନ୍ତୁ, ବାତ୍ସଲ୍ୟରେ ବ୍ରଜବାସୀ ହୁଅନ୍ତୁ, ମାଧୁର୍ଯ୍ୟରେ ଗୋପୀମାନେ ହୁଅନ୍ତୁ, ତାଙ୍କର କାର୍ଯ୍ୟ କେବଳ ଏଇଟା କୃଷ୍ଣଙ୍କୁ ଚିନ୍ତନ କରିବା, କୃଷ୍ଣଙ୍କ ଲୀଳା ଗୁଣ ଚିନ୍ତନ କରିବା, କୃଷ୍ଣଙ୍କ କଥା କହିବା, କୃଷ୍ଣଙ୍କ ପାଇଁ ସେବା କରିବା, ଏଇଟା ହେଉଛି କୃଷ୍ଣ ଚେତନା। କୃଷ୍ଣ ଚେତନାର ଅର୍ଥଟା ଆଉ କିଛି ନୁହେଁ, ମୁଁ ଖାଲି ବସିକି ଚୁପଚାପ ରହିବି, ମୁଁ କୃଷ୍ଣଙ୍କୁ ଚିନ୍ତା କରିବି, ହେଟା ସେଟା କୃଷ୍ଣ ଚେତନା ନୁହେଁ। ତୁମେ ଇନ୍ଦ୍ରିୟ ପାଇଛ ନା, ମନ ପାଇଛ ନା, ବସି କ'ଣଟା କରିବ, ବସିପାରିବ କି, ବସିଲେ ମନ ବସିଲେ ତୁମେ ଯେତେବେଳେ ଇନ୍ଦ୍ରିୟବାନ ଲୋକ ତୁମେ ବସିପାରିବ, ସେଥିପାଇଁ ଭଗବାନ ଗୀତାରେ ମନା କରିଦେଲେ, ନହିଁ କି କ୍ଷଣ ଜପି ଯାହା ତିଷ୍ଠତି ଅକର୍ମକୃତ, ତୁମେ କର୍ମ ନ କରି ବସିପାରିବେନି, ବସି କ'ଣ କୃଷ୍ଣଙ୍କୁ ତୁମେ ପାଇବ, ଗୋପୀମାନେ ବସିଥିଲେ କି, ଗୋପୀମାନେ ବସିଥିଲେ କି ନା, ତାଙ୍କର ସେମାନେ କୃଷ୍ଣଙ୍କର ଏତେ ବଡ଼ ସେବା ପରିପାଟି ଥିଲା, ଗାଈ ଗୋରୁ ଯେଉଁ ଗାଈମାନେ ସବୁ ଯାଉଥିଲେ ବ୍ରଜରେ, କୃଷ୍ଣ ଗାଈ ଚରିକି ଆଣୁଥିଲେ, କ୍ଷୀର କିଏ ଦେଉଥିଲେ, କ୍ଷୀର କିଏ, ଯଦି ମାଖନ କୃଷ୍ଣ ଖାଉଥିଲେ ତାହେଲେ କ୍ଷୀରଟା ବସାଉଥିଲେ କିଏ, ମୋତେ କୁହ ଉତ୍ତର ଦିଅ, କ୍ଷୀର କିଏ ଦୋହନ ଗୋଦହନ କରୁଥିଲେ, କିଏ କ୍ଷୀର ଦେଉଥିଲେ, କିଏ କ୍ଷୀରକୁ ଆଉଟୁଥିଲେ, କିଏ କ୍ଷୀରକୁ ଦହି ଛଡ଼ାଉଥିଲେ, କିଏ କିଏ ଏଗୁଡ଼ା କାମ କରୁଥିଲେ, ମାଖନ କିଏ ତିଆରି କରୁଥିଲେ। ଆଳସ୍ୟ ପୁରାଣରେ କୃଷ୍ଣ ଚେତନାଟା ଗୋଟେ ଆଳସ୍ୟତା ନାହିଁ, କୃଷ୍ଣ ଚେତନାରେ ଗୋଟେ ଆଳସ୍ୟତା ନାହିଁ। ତୁମକୁ ଆଳସ୍ୟ ଲେଜିନେସ୍ ଆସୁଛି ମାନେ ତୁମେ ଚେତନା, ତୁମ ଚେତନାଟା ଠିକ୍ ନାହିଁ, ତୁମର ତ ଗୋଟେ ସବୁବେଳେ ଲେଜିନେସ୍ ଆସୁଛି, କ'ଣ ଅଳସୁ ଆପଣ, ଗୋଟେ ଉତ୍ସାହ ନାହିଁ, ଏଟା କୃଷ୍ଣ ଚେତନା ନାହିଁ। କୃଷ୍ଣ ଚେତନା ପ୍ରଭୁପାଦ କୁହନ୍ତି କୃଷ୍ଣ ଚେତନା ମାନେ ସବୁବେଳେ ଗୋଟେ ସ୍ପିରିଟେଡ୍, କୃଷ୍ଣ ପାଇଁ କରିବାର ଅଛି ନା, ଆଉ ସେ କ'ଣ ବସିକି କିଏ କିଏ ବସିକି ରହିବ, କୃଷ୍ଣ ଚେତନା ସଂସାରରେ କିଏ ବସିକି ରହିଛି କି, ସଂସାରରେ ଯିଏ ବସିକି ରହି ତାକୁ ତାକୁ ସ୍ତ୍ରୀ ଛୁଆ ପିଲା ବି ତଡ଼ିଦେବେ ଘରୁ, ଅଳସୁଆ ହେଲେ ତୁମ ସ୍ତ୍ରୀ ଛୁଆ ପିଲା ବି ତଡ଼ିଦେବେ, ଖୋବ ମାରିବେ ଯେଉଁ କୁହନ୍ତିନି, ଖୋବ ମାରିବାରେ ତୁମ ଘରୁ ବାହାର କରିଦେବେ। ଆଉ ଏ ଭଗବାନ ପରେ ତୁମେ ଅଳସୁଆ କ'ଣ ଦିନ କାଟିବ, ସେ ଯେଉଁ ଓଡ଼ିଆ ଲୋକ କୁହନ୍ତି ମଠରେ ଖାଇକି ଖଟରେ ଶୁଛି, ସେଗୁଡ଼ା ସବୁ ଅଲଗା, ଏଇଟା କୃଷ୍ଣ ଚେତନାର ଜିନିଷ ନୁହେଁ, ଏଇଟା ସବୁ କର୍ମକାଣ୍ଡ ଖାଲି ଡ୍ରେସ୍ ପିନ୍ଧିକି ରହିବେ, ତାଙ୍କ କେଉଁଠୁ ଖାଲି ମିଳୁଛି କ'ଣ, ଏଇଟା ଭଣ୍ଡାର ମିଳୁଛି, ଖାଇପି ଦେଇକି ପଇସା ଆଣିକି ଖାଇପିକି ଶୋଇବା କଥା, ସେଗୁଡ଼ା ସବୁ କୃଷ୍ଣ ଚେତନା ନୁହେଁ। ଯୁକ୍ତି ମତ ମତେ ଉତ୍ତର ଦିଅ, ରୁଟି ଯଦି ଯଶୋଦାମାତା କରୁଥିବେ, ରାଧାରାଣୀ ଯଦି ରୁଟି କରୁଥିବେ, ରାଧାରାଣୀ ତ ରୋଷେଇ କରୁଥିବେ କୃଷ୍ଣଙ୍କ ପାଇଁ, ପୁଣି କ'ଣ ଲେଖା ହେଲା ବିବିଧ ବ୍ୟଞ୍ଜନ, ତାର ପନିପରିବା କିଏ ଚାଷ କରୁଥିବ, ମତେ କୁହ ଉତ୍ତର ଦିଅ ମତେ, ପନିପରିବା କିଏ ବୃନ୍ଦାବନ ଚାଷ କରୁଥିବ, ଯୋଶୀମାନେ କରୁଥିବେ ନା ସେ ଯାଇକି କେଉଁଠି ମାର୍କେଟ, ସେତେବେଳେ ମଥୁରା ମାର୍କେଟ ଥିଲା ନା ଆଗ୍ରାରୁ ଆସୁଥିଲା ଗାଡ଼ିରେ, ଯାହାକୁ ବୁଦ୍ଧି ଶିଖିବା କଥା ଶିଖେଇବ। କୃଷ୍ଣ ଚେତନା କ'ଣ ଆମେ ଆଚାର୍ଯ୍ୟ ସବୁ ଦେଖି ଦେଇଯାଇଛି, ଅଳସୁଆମୀ ଧନ୍ଦା ଏଇଟା କୃଷ୍ଣ ଧନ୍ଦା ନୁହେଁ, କୃଷ୍ଣ ଚେତନା ମାନେ ଚବିଶ ଘଣ୍ଟା ପ୍ରବୋଧ କ'ଣ, ଚବିଶ ଘଣ୍ଟା କୃଷ୍ଣଙ୍କର ସେବା, କୃଷ୍ଣଙ୍କର ଚିନ୍ତା, କୃଷ୍ଣଙ୍କର ବିଷୟ ବସିବ କ'ଣ, ଆମକୁ ଗୋଟେ ମୁହୂର୍ତ୍ତ ମୁହୂର୍ତ୍ତ ବସିବାକୁ ଦିଅନ୍ତିନି, ଗୋଟିଏ ମୁହୂର୍ତ୍ତ ନାହିଁ। ତୁମେ ଯେଉଁ ସମୟରେ ଭଗବାନଙ୍କ ସେବା କରୁନ, ଭଜନ କରୁନ, ମାନେ ସେ ସମୟରେ ମାୟା ଅଛ, ହେଲେ ଭକ୍ତି ଠାକୁର କୁହନ୍ତୁ ମୁଁ ଗୋଟିଏ ମୁହୂର୍ତ୍ତ କାହାକୁ ବିଶ୍ରାମ ଦେବିନି, ତୁ ତୁମ କଥା ଚିନ୍ତା କରିବ, ଆଉ ତୁମ ସମୟ ମିଳିବ କ'ଣ କରିବ, ତୁମେ ସମୟ ମିଳିବ ମାନେ ପର କଥା ଚିନ୍ତା କରିବ ନା ନିଜ କଥା ଚିନ୍ତା କରିବ ନା ବିଷୟ କଥା ଚିନ୍ତା କରିବ, ଆଉ କିଛି କରିବ, ଆଗରୁ ତ ମଣିଷ ଚିନ୍ତା କରୁଥିଲା, ବର୍ତ୍ତମାନ ସମୟ ମିଳିଲା ମାନେ ମୋବାଇଲ ଦେଖ, ଏହା କରିବ, ଆଉ କିଛି କରିପାରିବ, ବର୍ତ୍ତମାନ କାହାକୁ ବି ଛାଡ଼ିବା କଥା ନାହିଁ, ତୁମେ ସମୟ ମିଳୁଛି ମାନେ ତୁମେ କେବେ ଭୋଜନ କରିପାରିବ, ତୁମ କଥା ମୋବାଇଲ ଅଛି ମାନେ ସେ ମୋବାଇଲଟା ଖେଳେଇବ, ସେ ହିଁ କରିବ, ତୁମେ ଗୋଟିଏ ମୁହୂର୍ତ୍ତ ବି ସମୟ ତୁମେ ଦିଆଯିବନି, ଭକ୍ତି ଠାକୁର କୁହନ୍ତୁ ଗୁରୁତ୍ୱ, ଖାଲି ଗେଟ୍ ଆଗକୁ ଚାଲିଗଲେ ଡାକିବ ଟେବୁଲ କମାଣ୍ଡରୁ, କିରେ ସେ ପିଲାଟା କ'ଣ ଖାଲି ଢଙ୍ଗ ଢଙ୍ଗ ହେଇକି ବୁଲୁଛି, ସେ ପୁରୁଣା କାଳିଆ ଲୋକ ଏମିତି କହିବ ଏଇ ଭାଷାରେ, ସେଇଟା କ'ଣ ଢଙ୍ଗ ଢଙ୍ଗ ହେଇ ବୁଲୁଛି ପିଲାଟା, ତୋ କିଛି ସେବା ନାହିଁ କି, ସେବା କିଛି ନାହିଁ କ'ଣ ବୁଲୁଛି ଖାଲି ଦେଖୁଛି, ପାଞ୍ଚ ମିନିଟ୍ ତୁମେ ଚାଲିବା ଲାଗିବ ଆଗ ଆଡ଼କୁ, ଡିମ୍ବ ଗଛ ଆଡ଼କୁ, ଏଇ ଯେଉଁ କଦମ ଗଛ ଆଡ଼କୁ ଦେଖିଦେ, ନୂଆ ଛୁଆଟା କ'ଣ ବୁଲୁଛି, ଏଇଟା ବୁଲିବାର କ'ଣ, କୃଷ୍ଣ ଚେତନ ତ ବୁଲିବ ସେମାନେ ସେବା ସବୁବେଳେ ଜପ ଆରତି ଚାଲ ଆସ ପୁଣି ସେବା, ବିଷୟ ତୁମକୁ ସମୟ ମିଳିଲା ମାନେ ତୁମ ଭିତରେ କପଟତା ପଶିବ, ଇଏ ଅପରାଧ କରିବ, ବିଷୟ ଚିନ୍ତା କରିବ, ଦେହ ସୁଖ ଚିନ୍ତା ଆସିବ, କିଏ ଗୋମାତାଙ୍କର ଯତ୍ନ କିଏ ନଉଥିବ, ବାଛୁରୀ ମାନଙ୍କୁ ତ ବାନ୍ଧୁଥିବେ ଆଟଲିଷ୍ଟ, ନା ଗୋମାତାକୁ ବାନ୍ଧୁନଥିବେ, ବାଛୁରୀ ତ ବାନ୍ଧୁରୁହେ, କ୍ଷୀର ତ ଦୋହନ କରୁଥିବେ, ଦଧି ଦୁଗ୍ଧ ଯାହା ସବୁ ଯତ୍ନ ତାକୁ ନଉଥିବେ, ରୁଟି ଗୋମୟ ଲେପନ କରୁଥିବେ, ଏଇଟା ଯଦି ନ କରୁଛନ୍ତି ତାଙ୍କ ବିଲମଙ୍ଗଳ କ'ଣ ଲେଖିଲେ ଯେଉଁ ଗୋବିନ୍ଦ ଦାମୋଦର ମାଧବେଦୀରେ, ଦେଖ ଘରେ ଘରେ ଯେତେବେଳେ ସେମାନେ ଦଧି ମନ୍ଥନ କରୁଛନ୍ତି କ'ଣ ଗାଁ ଗାଁ କରୁଛନ୍ତି, ପାକ କରୁଛନ୍ତି କ'ଣ କରୁଛନ୍ତି, ସବୁ ସେମାନେ କରୁଥିଲେ। ଆମେ ଭାବୁଛୁ କୃଷ୍ଣ ଚେତନା ମାନେ ମୋ ଶରୀରରୁ କିଛି କଷ୍ଟ ହେବନି, ମୋତେ କିଛି କଷ୍ଟ ହେବନି, ମୁଁ ସାଧାରଣ ମାନେ ଆରାମ ଜୀବନ, ଆରାମ ଜୀବନ କୃଷ୍ଣ ଚେତନା ନୁହେଁ। କୃଷ୍ଣ ଚେତନା ହଉଛି ଗୋଟେ ଅଗ୍ନିରେ ପଡ଼ିବା ଯା, କୃଷ୍ଣ ଚେତନା ହଉଛି ସେ, ଏଇଟା ଏଇଟା ହଉଛି ସ୍ପଷ୍ଟ ଜିନିଷ, ସେଠି ପୁରା ଯିଏ ଶୁଣି ତାକୁ ଡର ଲାଗିବ, କିନ୍ତୁ ଏଇଟା ସତ୍ୟ, ସୁନାଟାକୁ ତୁମେ ଅଗ୍ନି ନ ପକେଇଲେ ତୁମେ ତ ଜଣା ପଡ଼ିବନି, ଆଉ ସୁନାଟାକୁ ତୁମେ ଅଗ୍ନି ନ ପକେଇ ତୁମେ ଶୁଦ୍ଧ ଦିଅ, ଆଉ ସେଟା ତୁମେ ଭଗବାନ କୃଷ୍ଣ ଚେତନା ମାନେ ତୁମେ କୃଷ୍ଣ ପଥକୁ ଆସ, ତୁମେ ଅଗ୍ନିରେ ପକା ହବ ସବୁବେଳେ, ସବୁବେଳେ ପରୀକ୍ଷା ଭିତରେ ସବୁବେଳେ ଶୁଦ୍ଧ କେମିତି ହବ, ତୁମେ ତୁମ ଶୁଦ୍ଧତା କେମିତି ଆସିବ, ଇଏ ଆଳସ୍ୟମୟ ଜୀବନ ନୁହେଁ, ବ୍ରଜବାସୀ ମାନେ ସବୁ ସେଭଳି, ଆଉ ସେଠି ଈର୍ଷା ଦ୍ୱେଷ ଏସବୁ କିଛି ନା, ଏଇ ଏଇ କଥା ପଡ଼ିଥିଲା ଯେ ସେ ଉଭୟ ଉଭୟକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧରେ ଉଭୟ କୃଷ୍ଣ ବଳରାମଙ୍କର ଗୁଣଗାନ କରୁଛନ୍ତି, ଉଭୟ, ଏଇଟା ହେଉଛି କୃଷ୍ଣ ଚୈତନ୍ୟର ସ୍ପିରିଟ୍। ଯାହାର ଯେଉଁ ଗୁଣ ଅଛି ସେଇ ଗୁଣକୁ ଅଲଗା, ଆମର ବର୍ଣ୍ଣାଶ୍ରମ ସିଷ୍ଟମ ଥିଲା ସେମିତି ଥିଲା ନା, ଆଉ ପରସ୍ପର ସହୋଦ୍ରତା ଥିଲା ବୋଲି ସେ ତାର ଚାଷ କରିପାରୁଥିଲା, କ'ଣ ଚାଷ କରି ତାର ତେଲ ବାହାର କରିଦେଲା, ସେ ତେଲ ବିକିବା ପାଇଁ ଆସୁଥିଲା। ଆଜି ଯେ ସୋରିଷ ତେଲ ଧରିକି ଆସୁଥିଲେ, ଜଡ଼ା ତେଲ ଧରିକି ଆସୁଥିଲେ, ଆଗରୁ ଆଣୁନଥିଲେ, ତେଲ ଧରିକି ଆସିବେ, ଇଏ କ'ଣ କରିବେ, ଇଏ ଧାନ ରଖିଦେବେ, ଧାନ ଦେଇଦେବେ। ଗୋଟେ ସହୁରତାପୂର୍ଣ୍ଣ ଜୀବନ ଥିଲା, କାରଣ ପ୍ରକୃତି ସମସ୍ତଙ୍କର ଗୋଟେ ପ୍ରକୃତି ସହିତ ଖେଳୁଥିଲେ ନା, ତାଙ୍କର ଗୋଟେ ଫ୍ରେଣ୍ଡସିପ୍ ଥିଲା। ବର୍ତ୍ତମାନ ଫ୍ରେଣ୍ଡସିପ୍ ଦି ଜଣ ତାଙ୍କର ଚଳିପାରୁନାହାନ୍ତି, ଆଉ ବନ୍ଧୁତ୍ୱ ନାହିଁ, ଆଉ ଯୋଉଟାକି ଶ୍ରେଷ୍ଠ ବନ୍ଧୁତ୍ୱ ବୋଲି କୁହାଯାଏ, ଆଉ କ'ଣ ଫ୍ରେଣ୍ଡସିପ୍ ଅଛି, କିଛି ନାହିଁ, ହୃଦୟ ତାଙ୍କର ଗୋଟେ କିଛି ନାହିଁ। ଜଗତଟା ସେମିତି ହେଇଯାଉଛି, ବର୍ତ୍ତମାନ କଳି ବଢି ବଢିକା ଚାଲୁଛି, ଆଉ ପ୍ରକୃତିକୁ ନଷ୍ଟ କରିଦେଲେ, ଭଗବାନ ପୁରୁଷ ଓ କୃଷ୍ଣଙ୍କୁ ଭଜନ କଲେନି, ଗୋମାତା ନାହାନ୍ତି, ବୃକ୍ଷ ନାହିଁ, ସରଳତା ନାହିଁ ଲୋକମାନଙ୍କର, ବିଶେଷ କରି ସରଳତା ନାହିଁ, କପଟ ଗୋଟା, ଏମାନେ କ'ଣ ଏମାନେ ଗୋଟେ ଆନନ୍ଦ ଜୀବନରେ ପାଇବେ। ଆଉ ସିଏ ଉଭୟ ଉଭୟଙ୍କୁ ପ୍ରଶଂସା କରିକି କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ଉଭୟ ନୃତ୍ୟ କରି ଗୁଣଗାନ କରୁଛନ୍ତି। ନିଶାମୁଖମାନୟନ୍ତମ୍ ବୁଦିତେ ବୁଦିତୋଡୁପ ତାରକମ୍ ମଲ୍ଲିକା ଗନ୍ଧମ ମତ୍ତାଲି ଜୁଷ୍ଟମ୍ କୁମୁଦବାୟୁନମ୍। ଉକ୍ତ ରଜନୀରେ, ରଜନୀ ପ୍ରାରମ୍ଭରେ ଚନ୍ଦ୍ର ଏବଂ ତାରକା ରାଶି ସମୁଦିତ ହୋଇଥିଲେ, ମଲ୍ଲିକା କୁସୁମର ସୁଗନ୍ଧରେ ଅଲିକୁଳ ମତ ହୋଇଥିଲେ ଏବଂ କୁମୁଦ ଗନ୍ଧମୟ ସମୀରଣ ପ୍ରଭାବିତ ହେଉଥିଲା। ଅତେ ସେହି ଦୁଇ ଭାଇ ଏହି ପରିବେଶର ସମାଦର ବା ଆଦର କରିଥିଲେ। ନିଶାଖ ମାନୟନ୍ତମ୍ ଉଦିତ ଉଡ଼ୁପ ତାରକା, ଚନ୍ଦ୍ର ତାରକା ପୁରା ବୃନ୍ଦାବନର ଭଗବାନଙ୍କର ଏଇଟା ବୈଭବ ଥିଲା। କ'ଣ ସେ ଭଜନ, ବୃନ୍ଦାବନ ରମ୍ୟ ସ୍ଥାନ ବୋଧେ ଦିବ୍ୟ ଚିନ୍ତା ମଣିଧାମ ରତନ ମନ୍ଦିର ମନୋହର, ସେଠି ସେ ପଦରେ ଅଛି ବୋଧେ, ଅମୀୟ ଖଡ଼ ପଡ଼ିଛି ଖସି ପ୍ରକୃତିକି ବୃନ୍ଦଦେବୀ ଏମିତି ସଜାଇଛନ୍ତି, ଯେତେବେଳେ କୃଷ୍ଣ ଯାହା କିଛି ଲୀଳା କରିବା ପାଇଁ ଚାହିଁବେ ସେଠି ସବୁ କିଛି, ଆମେ ଯେମିତି ବ୍ୟବସ୍ଥା କରିକି ଗୋଟେ କିଛି କରୁଛେ, ସେଠି ବ୍ୟବସ୍ଥାରେ କିଛି ଆବଶ୍ୟକ ନଥିଲା। ଯୋଗମାୟାଙ୍କର ବୃନ୍ଦଦେବୀଙ୍କ ନିର୍ଦ୍ଦେଶରେ ଯୋଗମାୟା ସବୁ ବ୍ୟବସ୍ଥା କରିଦିଅନ୍ତି। କୃଷ୍ଣ ବଳରାମ ବର୍ତ୍ତମାନ ନୃତ୍ୟ କରିବା ପାଇଁ ଚାହୁଁଛନ୍ତି ସଖୀମାନଙ୍କ ସହିତ, ସୋ ସଖୀମାନଙ୍କ ସହିତ ଚନ୍ଦ୍ର ତାରକା ପୁରା ସୁନ୍ଦର ଭାବରେ କିରଣ ବିତରଣ କଲେ। ମଲ୍ଲିକା ମଲ୍ଲି ଫୁଲ ସବୁ ଫୁଟିଲା, ସୁଗନ୍ଧ ସିଜନାଲ କିଛି, ସେଠି କିଛି ସିଜିନ କିଛି କହି ହେବନି, ବୃନ୍ଦାବନ ଗୋଟେ ସିଜିନ ଯୋଉ ସେଇଟା ସେମିତି ନାହିଁ, ସବୁ ଋତୁରେ ଷଡ଼ ଋତୁର ସମସ୍ତ ଫଳ ଫୁଲ ସମସ୍ତ ଲକ୍ଷଣ, ଯେତେବେଳେ ଭଗବାନ ଇଚ୍ଛା କରୁଥିଲେ ଆସଲ କରିବା ପାଇଁ, ବା ଯେତେବେଳେ ଯାହା କିଛି କରନ୍ତି, ଯେକୌଣସି ଲୀଳା କରିବା ପାଇଁ ଇଚ୍ଛା କରନ୍ତି, ସବୁ କିଛି ତାଙ୍କର ଅନୁକୂଳ। କୃଷ୍ଣ ଅନୁଶୀଳନ, ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ, ଭକ୍ତିର ଆଉ କ'ଣ କି ରୁଚିଟା, ଯୋଉ ନିଜର କିଛି ଗୋଟେ ରହୁଛି, ନିଜର କିଛି ନାହିଁ, ସେ ନିଜଟାକୁ ଛାଡ଼ିବା ପାଇଁ ହିଁ ଆମେ ପରମ୍ପରାକୁ ଅନୁସରଣ କରୁଛେ। ଆମେ ଯାହା କରିବା ଗୋଟେ ନିଜର କିଛି ଆଇଡ଼ିଆ ରହିବ, ଭକ୍ତି ଦଳ କରିବା ପାଇଁ ଚାହୁଁଛେ, ସେ ନିଜର ଗୋଟେ ଇଚ୍ଛାରେ ଆମେ କରିବା ପାଇଁ ଚାହୁଁଛେ, ମୁଁ ଏମିତି କରିବି, ଏମିତି ବସିବି, ଏମିତି ଖାଇବି, ଏହା କରିବି, ଏଇଟା ପଢ଼ିବା ବୋଲି ଲାଗୁଛି, ନାଇଁ ନାଇଁ ସେଇଟା ହବନି, ସେଇଟା ହବନି। ସେଥିପାଇଁ ଆମେ ଆଚାର୍ଯ୍ୟମାନଙ୍କୁ ଫଲୋ କରୁଛେ, ନିଜର କିଛି ଗୋଟେ ନାହିଁ, ନିଜର ଇଚ୍ଛା ସେଠି ତ ପ୍ରକୃତ ଦେବୀ ଭଗବତ ଇଚ୍ଛାରେ ଭଗବାନ ଇଚ୍ଛା କଲା ମଧ୍ୟରେ ଯାହା ଯାହା ଅନୁକୂଳ, କୃଷ୍ଣ ଅନୁଶୀଳନ, କୃଷ୍ଣଙ୍କୁ ଯେଉଁଟା ପ୍ରୀତି, ଏଠି ସେ ଦେଖୁଛନ୍ତି ମଲ୍ଲିକା ଗନ୍ଧ ମତ୍ତାଲି ଜୁଷ୍ଟ କୁମୁଦ ବାୟୁଣ, ମଲ୍ଲିକା ଫୁଲର ମଲ୍ଲି ଫୁଲର ସୁଗନ୍ଧରେ ମତ୍ତ ରାତ୍ରିରେ ଅଲି, ଅଲି ମାନେ କ'ଣ, ଭ୍ରମର ମାନେ ରାତ୍ରିରେ ଭ୍ରମର ମାନେ ସବୁ ବୋଲୁଛନ୍ତି। ପ୍ରକୃତିର ଯେଉଁ ଶୋଭା ବୃନ୍ଦାବନରେ ସେଇଟା କ'ଣ, ଆମେ କ'ଣ, ଆମେ ଯିଏ ସେ ଲୀଳାକୁ ପ୍ରବେଶ କରିପାରିବ, ଭଗବାନ ଯାକୁ ଦେଖିବେ ସେ ଜାଣିପାରିବ, ଏଇଟା କ'ଣ ବିଚାର ଶକ୍ତି ଦ୍ୱାରା, କିଛି ବୁଦ୍ଧି ବିଚାର ଦ୍ୱାରା ନା ବର୍ଣ୍ଣନା କରିବା ଦ୍ୱାରା ଆମେ କିଛି ଜାଣିପାରିବା, ସେ ପରିବେଶ ସେ ତ ଗୋଲଘର ପରିବେଶ ସେ ସେ ତେଣୁ ଚକ୍ରବର୍ତ୍ତୀ ଲେଖୁଛନ୍ତି ଟିକାରେ ନିଶାମୁଖମ ନିଶାରମ୍ଭମ ସତ୍କୁର୍ବନ୍ତମ ଉଦିତ ଉଡ଼ୁପ ତାରକା ଚ ଯତ୍ତତ୍ କୁମୁଦବାୟୁନା ଯୁକ୍ତମ ସନ୍ଧ୍ୟାକାଳର ସତ୍କାର ବା ସମ୍ମାନ କରି ରାମକୃଷ୍ଣ ବିହାର କରିବାକୁ ଲାଗିଲେ। ସନ୍ଧ୍ୟାକାଳ ଆସୁଛନ୍ତି ବା ସନ୍ଧ୍ୟାର ସମ୍ମାନ କରିକି ସନ୍ଧ୍ୟା ସମୟରେ ଏହି ଘଟଣା। ସେ ସମୟରେ ଚନ୍ଦ୍ର ଓ ତାରକାରାଦି ଉଦିତ ହୋଇଥିଲେ ଏବଂ କୁସୁମ ଗନ୍ଧବାଇ ପବନ ମନ୍ଦ ମନ୍ଦ ବହିବାକୁ ଲାଗିଲା। ପବନ ବିଷୁ ମଲ୍ଲି ଫୁଲର ବାସନାକୁ ଧରି ବହୁତ ବହିବାକୁ ଲାଗିଲା। ବୃନ୍ଦାବନର ପରିବେଶ ବା ବୃନ୍ଦାବନରେ ସମସ୍ତେ ବ୍ୟସ୍ତ ରହୁଥିଲେ କେମିତି କୃଷ୍ଣଙ୍କୁ ସୁଖ ଦେବେ। ଯୋଗମାୟା ବୃନ୍ଦେଦେବୀ ସଖୀ ରାଧାରାଣୀ ସମସ୍ତେ ଇଏ ହେଉଛି କୃଷ୍ଣ ଚେତନା। ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତ ସବୁବେଳେ କୃଷ୍ଣଙ୍କ ଚିନ୍ତା, କୃଷ୍ଣଙ୍କ ସେବା, ଗୁରୁକୃଷ୍ଣଙ୍କର ଚିନ୍ତନ, ତାଙ୍କର ସୁଖ, ବହୁତ ଗୋଟେ ଯାହା କହନ୍ତି ବିପରୀତ ଜୀବନ ନା ଆମର ଭୌତିକ ଜୀବନ, ଏଇଟା ଗୋଟେ ବିପରୀତ ଜୀବନ, ମିଶେଇଲେ କିଛି ହବନି। ମିଶାମିଶି କାମ ଏଠି ନାହିଁ, ମିଶେଇଲେ ତ ସେ ସକାମ ହେଇଗଲା, ସକାମରେ ଆଉ କ'ଣ ଗୋଟେ ନିର୍ମଳ ସ୍ୱାଦ ଅଛି କି? ଶିବ ସ୍ୱାଦ ନା। ଜଗତ ସର୍ବଭୂତାନଂ ମନ ଶ୍ରବଣ ମଙ୍ଗଳଂ ତୋ କଳ୍ପୟନ୍ତ ଜଗତ ସ୍ୱରମଣ୍ଡଳ ମୂର୍ଚ୍ଛିତମ। ଏହାପରେ ଦୁଇ ଜଣ ଦୁଇ ଭାଇ ଯାହା ଅନ୍ୟ ଏକ କାଳରେ କଳ୍ପନା କରିପାରିବେ ନା ସେହି ରୂପ ସ୍ୱରସମୂହ ମୂର୍ଚ୍ଛନ ଅର୍ଥାତ୍ ଅବରୋହ ଓ ଆରୋହଣ ଏକ କାଳରେ ରଚନା କରି ନିଖିଳ ପ୍ରାଣୀଙ୍କର ମନ ଓ ଶ୍ରବଣ ମଙ୍ଗଳ ନିମିତ୍ତ ମଙ୍ଗଳ ବିଧାନ ପୂର୍ବକ ଗାନ କରିବାକୁ ଲାଗିଲେ। ଆଗରୁ ଗୋପୀମାନେ ସବୁ ଗାଉଥିଲେ, କେଉଁମାନେ? ବଳରାମଙ୍କର ଗୋପୀମାନେ, କୃଷ୍ଣଙ୍କର ଗୋପୀମାନେ। ବର୍ତ୍ତମାନ ଦୁଇ ଭାଇ ଗାନ କଲେ, କୃଷ୍ଣ ବଳରାମ କୃଷ୍ଣଙ୍କର ଗୀତ ଆମେ ସେମିତି ବେଶୀ ବର୍ଣ୍ଣନା ନାହିଁ, କୃଷ୍ଣ ଯେ ଗାଇପାରନ୍ତି ଭାଗବତରେ ଏ ଶ୍ଳୋକ କୃଷ୍ଣ ବଳରାମ ଏତେ ସୁନ୍ଦର ମୂର୍ଚ୍ଛନା ଅବରୋହ ଆରୋହ ଅବରୋହ ଦୁଇ ଯେମିତି ଅଛି ନା, ଯେଉଁ ସଙ୍ଗୀତର ଦୁଇଟା ସୁନ୍ଦର ରାଗରେ କୃଷ୍ଣ ଆଉ ବଳରାମ ଏମାନଙ୍କୁ ଆନନ୍ଦ ଦେବା ପାଇଁ ଏତେ ସୁନ୍ଦର ସ୍ୱରରେ ଗାନ କଲେ ତା ପ୍ରଭାବ କହିଲେ ସମସ୍ତେ ଚକିତ ହେଇଗଲେ। ଭଗବାନ ପାଖରେ ଭଗବାନ ସବୁ ଗୁଣର ଆଧାର ନା। ମଣିଷକୁ ମଣିଷ ମାନେ ମନୁଷ୍ୟ ମାନେ ତାର ସବୁ ଗୁଣ କିଛି ନାହିଁ, ସେ ମନୁଷ୍ୟ ସେଥିପାଇଁ ଅଛି ନା। ଗୋଟେ ଜଣଙ୍କ ପାଖରେ ଗୋଟେ ଗୁଣ ଅଛି, ଆଉ ଗୋଟେ ଆଉ ଲୋକ ପାଖରେ ଆଉ ଗୋଟେ ଗୁଣ ଅଛି। ସମସ୍ତଙ୍କୁ ଭଗବାନ ଅଭାବ କରିକି ଛାଡ଼ିଛନ୍ତି, ଦେବତା ପର୍ଯ୍ୟନ୍ତ ସମସ୍ତଙ୍କର ଅଭାବ ଅଛି। ଆଉ ଭଗବାନ ଯେ ପ୍ରବଚନ ଦେଇପାରିବେନି, ଭଗବାନ ଯେ ଗାନ ଭଲ ଗୀତ ଗାଇପାରିବେନି, ଆରେ ସବୁ ତାଙ୍କରି ପାଖରେ ଆସୁଛି ନା। ବହୁତ ସୁନ୍ଦର, ସେଥିପାଇଁ ଆମେ ଯେଉଁ ଭଗବାନଙ୍କ ଆଗରେ ଗାଉଛେ ଆମେ କ'ଣ ଭାବୁଛେ ମୁଁ ବହୁତ ସୁନ୍ଦର ଗାଉଛି? ଆମେ ଜାଣିନେ ଆମେ କାହା ଆଗରେ ଗାଉଛେ। ଆମେ ଯେଉଁ ଗାଉଛେ, ଆମେ ଯେଉଁ ନୃତ୍ୟ କରୁଛେ, ଆମେ ଯାହା କରୁଛେ ଆମେ ଭାବୁଛେ କ'ଣ ଭଗବାନ ମୁଁ ଯାହା ମୁଁ ଏଇଟା କରୁଛି, କିରେ ଆମେ କ'ଣ କରୁଛେ ମାଷ୍ଟର ଆଗରେ? କିଏ ଛୁଆଟା ଯେତେ ଯେଉଁ ମାଷ୍ଟର ବସିବ ଯେଉଁ ନାଟକ ସବୁ ହୁଏ ନା କ'ଣ ଆମର ଆମର ଏ ଯେଉଁ ଓଡ଼ିଶୀ ହୁଏ, ଯେତେ ମାଷ୍ଟର ଆଗରେ ତୁମେ ଯେତେ ଭଲ ରୋଲ୍ କର ମାଷ୍ଟର କ'ଣ କରିବ? ଆରେ ମାଷ୍ଟର ତ ମୁଁ ଶିଖେଇଛି, ତୁମେ ତା ଆଗରେ ବଡ଼ କାମଟା କ'ଣଟା କରିବ? ସେ ଯେଉଁ ମୁଁ ଛୁଆଟେ ବେଳେ ସବୁ ମନର ସେ ପଣ୍ଡା ଯେଉଁ ନାଟ ପାଟ କରେ କ'ଣ ତା ନା, କି ପଣ୍ଡା ଥିଲା, ରଘୁନାଥ ପଣ୍ଡା, ସେ ଚାଲିଗଲେଣି, ତା ମାମୁଁ ଘରଟା ସେ ଗାଁ ପାଖରେ, ସେ ଯେତେ ନାଟକ ଶିଖିବ ସେ ଆଗେ ଆସିବ, ପ୍ରଥମ ନାଟକଟା ସେଇଠି ସେ କରିକି ଯିବ, ସେଠୁ ବଡ଼ ଗଣ ସମୟ ସେଠି କରିକି ଯିବ, ପ୍ରଥମେ ସେ ଆସିବ। ଯେତେବେଳେ ଡେ ଲାଇଟ୍ ମୋର ମନରେ ଅଛି, ଡେ ଲାଇଟ୍ ଗୋଟେ ଡେ ଲାଇଟ୍ କୁହାଯାଏ, ଏମିତି ଏମିତି ଆଡ଼ଭର୍ଟାଇଜ୍ ଦିଆ ଥିବ, ଟଙ୍ଗା ହେଉଥିବ, ସେଇଥିରେ ସେ ନାଟକ କରା ହେଉଥିଲା, ସେତେବେଳେ ଇଲେକ୍ଟ୍ରି ନଥିଲା, ଏଡ଼ଭର୍ଟେ ତ ପମ୍ପ ଦିଆହବ, ଡେ ଲାଇଟ୍ ଚାରିଜଣ ଚାରି ଲାଗିଥିବ, ମଝିରେ ଦୁଇଟା ଲାଗିବ ପମ୍ପ ଦେଇ ଚାଲି ଆସିବେ। ସେତେବେଳେ ସେ ସବୁ କଳାପାହାଡ଼ କାନୁ ଛୁଆଟି ବେଳେ କଥା ମନେ ଅଛି, ହଁ ସେ ସବୁ ନାଟକ କରିବ, ସେ ପଣ୍ଡା ବସିଥିବ ସେଠି, ରଘୁନାଥ ପଣ୍ଡା, ଆଉ ବ୍ରାହ୍ମଣଙ୍କର ଲୋକ କିନ୍ତୁ ତାର ମର୍ଯ୍ୟାଦା ଅଛି, ପୁରା ଭାବୁକ ସେ ବହୁତ ସୁନ୍ଦର। ଆରେ ଆଗରୁ ମୋ ଜୀବନ ମୁଁ ବେଶୀ କିଛି ଦେଖିନି, କିନ୍ତୁ ଏଇ ଲୋକମାନେ ଯେତିକି ସବୁ ଅଛନ୍ତି ପୁରୁଣା ଲୋକ ତାଙ୍କର କିନ୍ତୁ ସବୁ ଜାଣିପାରୁନାହାନ୍ତି ସଂସାର ଏତେ ବଡ଼ ଭଲ ଲୋକ ଥିଲେ ବୋଲି, ସେ ଏତେ ସୁନ୍ଦର ରସିକ ଗୋଟେ ଭାରି ପୁରା ମଜିଯିବ ସେ, ନାଟକ କଲେ ମାନେ ମଜିଯିବ ସେ। ଆଉ ସେ ବସେ, ଯଦି କିଏ ଭୁଲ ରୋଲ କଲା ଫେରିବ, ସେ ଯୋଉ କୋଉଠି ଲୋକଙ୍କ ଭିତରେ ଦୌଡ଼ି ଟଣା ହେଇଥିବ ଖୋଲା ପେଣ୍ଡଲ, ସେ ଫେରିଲେ ସେ ଚେୟାର ପକାଇ ସେଠି ବସିଥିବ, ତାକୁ ସେ ଲୋକଙ୍କ ଆଗରେ ମାରିବ ଗୋଇଠା, ସେ ଲୋକଙ୍କ ଆଗରେ ଗୋଇଠା ମାରିବ, ତାକୁ ଛାଡ଼ିବନି ସେ ଯୋଉ ଡ୍ରେସିଂ ରୁମକୁ। ତୁ କଣ ସେଠି ସେ ଆକ୍ସନଟା କରିକି ଆଇଲୁ? କାହା କରୁଛେ? ଆମେ କଣ ଭାବୁଛେ ଆମକୁ ବଡ କରୁଛେ? ବଡ କଣ କରୁଛେ କାହାର ଆଗରେ? ଶିବା ଭଗବାନ, ସେ ସବୁ ଗୁଣରେ ତୁମେ ଗୀତ ଗାଉଛ, ତୁମେ ଯେଉଁ ଗୀତ ଗାଉ ସେ ଜାଣିନାହାନ୍ତି ଶିଶୁର। ଆମେ ଯାହା କରୁଛେ ଆମେ ଜାଣିବା ଦରକାର, ସିଏ ହଉଛନ୍ତି ଭଗବାନ, ସବୁ ସେ ଜାଣିଛନ୍ତି। ଦେଖୁନ, ଆମକୁ ଆମକୁ ମାୟା ଧରିଛି, ଆମେ ଲୋକଙ୍କୁ କଣ ବୁଝିବା? ଆମେ ଭଗବାନ ପାଇଁ କରୁଛେ, କିନ୍ତୁ ଭଗବାନ ସବୁ ଗୁଣ, କେଉଁ ଗୁଣଟା ଭଗବାନଙ୍କ କତିରେ ନାହିଁ? ଆମ ପାଖରେ ଅଛି, କେଉଁ ଦେବତା ପାଖରେ? ସବୁ ଗୁଣ ତାଙ୍କ ପାଖରେ ଅଛି, କିନ୍ତୁ ଆମେ କରିକି ଆମେ ଭାବୁଛେ ମୁଁ ବଡ଼, ମୁଁ ଗୀତ ଗାଇଲି ବଡ଼, ମୁଁ ପ୍ରବଚନ ଦେଇଦେଲି ମୁଁ ବଡ଼, ମୁଁ ରୋଷେଇ କରିଦେଲି ମୁଁ ବଡ଼। ଇଏ ହେଉଛି ମାୟା, ଇଏ ଆମ ପାଇଁ ମାୟା ହେଇଯାଉଛି। ସ୍ୱର ମୂର୍ଚ୍ଛନ ଏମିତି ଭଗବାନ ଅବରୋହ ଆରୋହ ଇଏରେ ଦଉଛନ୍ତି, ସମସ୍ତେ ଆନନ୍ଦିତ ହଉଛନ୍ତି, କାରଣ ଭଗବାନ। ସେଥିପାଇଁ ସବୁବେଳେ ମନେ ରଖିବା ଦରକାର, ଆମେ ଯାହା କରୁଛେ କିଛି ଆମ ପାଇଁ ବଡ଼, ଏ ଲୋକମାନଙ୍କ ପାଇଁ ବଡ଼, ଏ ଦେଶ ପାଇଁ ବଡ଼। ସେମାନେ ଆମକୁ ପ୍ରଶଂସା କରୁ, ଭଗବାନ ପାଇଁ ନୁହେଁ, ଏଇଟା ଭଗବାନ ପାଇଁ ନୁହେଁ। ଲୋକ ଆମ ସହିତ ଆମେ ଯେଉଁଟା କହିଲେ ଲୋକ ବହୁତ ସୁନ୍ଦର ପ୍ରବଚନ ଦେଲେ, ଆରେ ଇଏ ତୁମେ ଭାଇ ତୁମ ପାଇଁ ଏଇଟା ବଡ଼ କଥା ତୁମେ କହିଲେ, ଭଗବାନ ପାଇଁ କ'ଣ? ପ୍ରଭୁଙ୍କ ପାଇଁ ଗୋଟେ କ'ଣ? ଭଗବାନ ପାଇଁ କିଛି ବଡ଼ ନାହିଁ, ଆମେ କିଛି ତାଙ୍କ ସହିତ ବଡ଼ ଲୋକ ଆଉ ତାଙ୍କ ପାଇଁ କ'ଣ କରିଛେ ଜୀବନ? ଏତିକି ବିଚାର ଆମର ଆସୁନି। କୃଷ୍ଣ ବଳରାମ ଏତେ ସୁନ୍ଦର ଗାନ କରନ୍ତି, ମୁଁ ତ ଭାଗବତ ପଢ଼ିଛି କେବେ, କିନ୍ତୁ ଏଇ ଶ୍ଳୋକଟା କେତେବେଳେ ପଢ଼ୁଥିଲି ବହୁତ ଆନନ୍ଦ ଲାଗେ, ଆରେ ଭଗବାନ ଏତେ ସୁନ୍ଦର ଗାଇପାରୁଛନ୍ତି, ଆମେ ଭୁଲି ଯାଉଛୁ ଯେ ଭଗବାନଙ୍କ ଆଗରେ ଆମେ ଗାଇକି ଆମେ ଭାବୁଛୁ ମୁଁ ଭଲ ଗାଇଦେଲି। ଆଉ ପ୍ରକୃତ ତାଙ୍କଠୁ ସବୁ ରାଗ ମାନ ତାଳ ଯୋଉ ସଂସାର ସବୁ ତାଙ୍କଠୁ ସୃଷ୍ଟି ହେଇଛି। ଦୁଇ ଭାଇ ଗାନ କରୁଛନ୍ତି, ସମସ୍ତେ ପୁରା ଆନନ୍ଦରେ ମୂର୍ଚ୍ଛିତ ହଉଛନ୍ତି। ପ୍ରସଙ୍ଗ ଆସିବ, ଏ ସମୟରେ ନୃତ୍ୟ ଗୀତ ଚାଲିଥିବ, ଶଙ୍ଖଚୂଡ଼ା ପ୍ରବେଶ କରେ। ହରେ କୃଷ୍ଣ ଜୟ ଗ୍ରନ୍ଥରାସ ଭାଗବତମ କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦ।